మనం గత కలిపి పరిచిత మార్గదర్శకలో సంస్కరణకు నరక మంత్రములు రక్షణ ఉపాయమం వరే ప్రాథమిక సంక్రమణి పరిచిత మహారాజ్ దీనికి భగవాన్ కృష్ణ గారు పరామర్శిల్ ଲୋକମାନଙ୍କର ଦୁଃଖ ଯନ୍ତ୍ରଣା ସାହାଯ୍ୟ କରି ନପାରି ତାର ନିଦାନ କ'ଣ ସମାଧାନ କ'ଣ କିପରି ଭାବରେ ଯେଉଁମାନେ ପାପ କର୍ମରେ ଲିପ୍ତ ହେଉଛନ୍ତି ସେମାନେ ଏହି ନର୍ଶ କଷ୍ଟ କିପରି ମୁକ୍ତ ହେବେ ତାର କ'ଣ ଉପାୟ ସେ ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି। यह निश्चित भाव समस्त समस्त जनसाधारण एक उपाय प्रश्न कारण आम समस्त ज्ञात स्तर अज्ञात स्तर में किसी ना कि तापकर्म प्रवृत्त तेणु यह प्रश्न उत्तर जानवा समस्त पक्ष ତେଣୁ ସାଧାରଣ ଲୋକମାନଙ୍କ ପାଇଁ ପରିଚିତ ମହାରାଜ ପ୍ରଶ୍ନ କରିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ସର୍ବପ୍ରଥମେ ଏପରି ଏକ ଉତ୍ତର ଦେଇଛନ୍ତି ଯାହାକି ସାଧାରଣ ଭାବରେ ଲୋକମାନେ ଏହି ପାପରୁ ନିବୃତ ହେବା ପାଇଁ ଉପାୟ ବୋଲି ସ୍ଥିର କରିଥାନ୍ତି। କିନ୍ତୁ ଯଦିଓ ଥିଲା ସୁଖଦେବ ଗୋସ୍ୱାମୀଙ୍କର ଏପରି ପ୍ରଶ୍ନର ଉତ୍ତରରେ ସେ ସ୍ୱୟଂ ସନ୍ତୁଷ୍ଟ ନଥିଲେ, କିନ୍ତୁ ସେ ନିଜ ଶିଷ୍ୟ ପରିଚିତ ମହାରାଜଙ୍କର ପରୀକ୍ଷା କରିବା ପାଇଁ ମନସ୍ଥିତିର ପରୀକ୍ଷା କରିବା ପାଇଁ ଏପରି ଉତ୍ତର ଦେଇଥିଲେ। ତେବେ ସୁଖଦେବ ଗୋସ୍ୱାମୀ କହିଥିଲେ ସେ ଯେପର୍ଯ୍ୟନ୍ତ ବ୍ୟକ୍ତିର ମୃତ୍ୟୁ ନାହିଁ ଅର୍ଥାତ୍ ମୃତ୍ୟୁ ପୂର୍ବରୁ ଜଣେ ଯଦି ସ୍ମୃତି ଶାସ୍ତ୍ର ଅନୁସାରେ ଯେପରି ମନୁସ୍ମୃତି ଆଦି ଶାସ୍ତ୍ରମାନ ରହିଛି ସେ ଶାସ୍ତ୍ର ଅନୁସାରେ ଯଦି ତାର ପାପକର୍ମର ପ୍ରାୟଶ୍ଚିତ ନକଲା ତାହେଲେ ମୃତ୍ୟୁ ପରେ ଜନମୃତମାନେ ତାକୁ ଧରି ନେଇ ନର୍କ ଯନ୍ତ୍ରଣା ପ୍ରଦାନ କରିବେ। କିନ୍ତୁ ସେ ଯଦି ପ୍ରାୟଶ୍ଚିତ କରିଛି ତାର ପାପ ପାଇଁ ତାହେଲେ ସେ ଆଉ ନର୍କ ଯନ୍ତ୍ରଣା ଭୋଗ କରିବ ନାହିଁ। ଯଦିଓ ଆମର ସ୍ମୃତି ଶାସ୍ତ୍ରରେ ଏପରି ପ୍ରାୟଶ୍ଚିତର ବ୍ୟବସ୍ଥା ମଧ୍ୟ ରହିଛି, ବିଭିନ୍ନ ପ୍ରକାର ପାପକର୍ମ ପାଇଁ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତର ବ୍ୟବସ୍ଥା ରହିଛି, ତେବେ ସୁଖଦେବ ଗୋସ୍ୱାମୀଙ୍କର ଏପରି ଉତ୍ତର ଦେବା ଶାସ୍ତ୍ରୀୟ ଦୃଷ୍ଟିରୁ ନିଶ୍ଚିତ ଭାବରେ ଯଥାର୍ଥ ଥିଲା, କିନ୍ତୁ ପରୀକ୍ଷିତ ମହାରାଜ ଏପରି ଉତ୍ତରରେ ସନ୍ତୁଷ୍ଟ ହେଲେ କାରଣ ସେ ଠିକ୍ ଭାବରେ ଜାଣିଥିଲେ ଯେ ପାପର ପ୍ରାୟଶ୍ଚିତ କରିବା ଏହାର ସ୍ଥାୟୀ ସମାଧାନ ନୁହେଁ ବା ନର୍କ ଯନ୍ତ୍ରଣାରୁ ରକ୍ଷା କରିବାର ସ୍ଥାୟୀ ସମାଧାନ ନୁହେଁ। କାରଣ ପରିଚିତ ମହାରାଜ ସ୍ୱଚ୍ଛତା ବ୍ୟବସ୍ଥା କହୁଛନ୍ତି ଯେ ହେ ମହର୍ଷି, ଏ ସଂସାରରେ ଲୋକମାନେ ଭୋଗ କାମନାର ବଶବର୍ତ୍ତୀ ହୋଇ ଅନେକ ସମୟରେ ଜ୍ଞାତ ସ୍ତରରେ ଏବଂ ଅନେକ ସମୟରେ ଅଜ୍ଞାତ ସ୍ତରରେ ଅଜ୍ଞାନତାରେ ବିଭିନ୍ନ ପ୍ରକାର ପାପକର୍ମ କରିଥାନ୍ତି। ତେବେ ଯଦି ଗୋଟିଏ ପାପ କାର୍ଯ୍ୟର ସମାଧାନ ପାଇଁ ବ୍ୟକ୍ତି ପ୍ରାୟଶ୍ଚିତର ବ୍ୟବସ୍ଥା କରୁଛି ଶାସ୍ତ୍ର ଅନୁସାରେ, ହୁଏତ ସେ ପାପରୁ ସେ ମୁକ୍ତ ହେବ ସେ ପ୍ରାୟଶ୍ଚିତ ଦ୍ୱାରା, କିନ୍ତୁ ତାପରେ ସେ ଆହୁରି ପାପ କାର୍ଯ୍ୟ କରିବ କାରଣ ଯେହେତୁ ତାର ଅନନ୍ତ କାମନା ରହିଛି ଭୋଗର କାମନା, ତେଣୁ ତାହା ପାପ କାର୍ଯ୍ୟରେ ପ୍ରବୃତ୍ତ ହେବ। ତାହେଲେ ଜୀବନରେ ଏପରି ଅନେକ ପାପ କାର୍ଯ୍ୟ କରୁଥିବା ବ୍ୟକ୍ତି କେତେ ପ୍ରାୟଶ୍ଚିତ କରିବ? ଯେତେବେଳେ ତାର ପାପର କାମନା ଶୁଦ୍ଧ ନାହିଁ, ପାପ କରିବାର କାମନା ବା ଭୋଗର କାମନା ଶୁଦ୍ଧ ନାହିଁ, ସେପର୍ଯ୍ୟନ୍ତ ବ୍ୟକ୍ତି ପାପ କାର୍ଯ୍ୟ କରିଚାଲିଥିବ। ଅନେକ ସ୍ଥାନରେ ଦେଖାଗଲା ଯେ ଲୋକମାନେ ଗୋଟିଏ ପାପ କରିଥିବା ପ୍ରାୟଶ୍ଚିତ କରିଥାନ୍ତି, ପୁଣି ଆଉ ଗୋଟିଏ ପାପରେ ମାନେ ପ୍ରବୃତ୍ତ ହୋଇଥାନ୍ତି। ତେଣୁ ଏପରି ପ୍ରାୟଶ୍ଚିତ କରିବା ପାପକର୍ମର ପ୍ରତିଫଳ ବା ନଷ୍ଟଯନ୍ତ୍ରଣ ରକ୍ଷା ପାଇବାର ସ୍ଥାୟୀ ସମାଧାନ ହୋଇପାରେ। ଏହା ଏକ ଅସ୍ଥାୟୀ ସମାଧାନ ହୋଇପାରେ, କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ। ତେଣୁ ପରୀକ୍ଷିତ ମହାରାଜ ସଚେତନ ଲୋକମାନେ କହୁଛନ୍ତି, କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରା କ୍ୱଚିତ୍ ତୟବି ସତ୍ପନା ପ୍ରାୟଶ୍ଚିତମ୍ ଅଥ ଅପାର୍ଥମ୍ ମନେ କୁଞ୍ଜର ସୌଚର। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି, ହେ ମହର୍ଷି, ଆପଣ ଯେଉଁ ସମାଧାନ ଦେବେ, ପ୍ରାୟଶ୍ଚିତ କରିବାର ସମାଧାନ, ପ୍ରାୟଶ୍ଚିତ କରିବାର ସମାଧାନ ଦେଲେ ଏହା ଯଦିଓ ଅଶାସ୍ତ୍ରୀୟ ନୁହେଁ, ଶାସ୍ତ୍ରସମ୍ମତ, କିନ୍ତୁ ନର୍କ ଯନ୍ତ୍ରଣାରୁ ରକ୍ଷା ପାଇବାର ସ୍ଥାୟୀ ସମାଧାନ ନୁହେଁ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି, କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରା ଅଭଦ୍ରା ଅର୍ଥାତ୍ ପାପ କର୍ମ ବ୍ୟକ୍ତି ପ୍ରାୟଶ୍ଚିତ କରି କିଛି ସମୟ ପାଇଁ ନିବର୍ତ୍ତିତ ବା ସେ ପାପ କାର୍ଯ୍ୟ କରେ ନାହିଁ, କିନ୍ତୁ କ୍ୱଚିତ୍ ତେବେ ବି ତତ୍ପୂର୍ଣ୍ଣ ହେଲା, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ବ୍ୟକ୍ତି ପୁଣି ସେହି ପାପ କାର୍ଯ୍ୟରେ ପ୍ରବୃତ୍ତ ହେଲା। କାରଣ ଯେହେତୁ ତାର ଭୋଗର କାମନା ରହିଛି, ତେଣୁ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ପ୍ରବୃତ୍ତ ହେବ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ମୋ ମତରେ ପ୍ରାୟଶ୍ଚିତମ୍ ଅର୍ଥ ଅପାର୍ଥମ୍, ତେଣୁ ମୋ ମତରେ ଏଇ ପ୍ରାୟଶ୍ଚିତ ନିଶ୍ଚିତ ଭାବରେ ଅପାର୍ଥମ୍ ବ୍ୟର୍ଥ ମନେ କୁଞ୍ଜର ଶୌଚର। ମୁଁ ଏହାକୁ କୁଞ୍ଜର ଶୌଚର ମନେ କରୁଛି। କୁଞ୍ଜର ମାନେ କ'ଣ? ହାତୀ। ହାତୀ ଯେତେବେଳେ ସ୍ନାନ କରିବାକୁ ଯାଏ ନଦୀରେ, ସେ ତାର ଶୁଣ୍ଢ ସାହାଯ୍ୟରେ ଜଳ ଆଣି ତାର ଶରୀରକୁ ଶୁଦ୍ଧ କରିଥାଏ, ପରିଷ୍କାର କରିଥାଏ, ଶରୀର ଉପରେ ଜଳ ସିଞ୍ଚନ କରିଥାଏ। କିନ୍ତୁ ଯେତେବେଳେ ହାତୀ ଉପରକୁ ଉଠି ଆସେ, ସେତେବେଳେ ପୁଣି ତାର ସେ ଶୁଣ୍ଢରେ ଧୂଳି ନେଇ ସେ ପୁଣି ଝାଡ଼ି ହୁଏ ନିଜ ଉପରେ। ତେଣୁ ହାତୀ ସ୍ନାନ ଯେପରି ବ୍ୟର୍ଥ, ହାତୀର ସ୍ନାନ କରିବା ଯେପରି ବ୍ୟର୍ଥ, ତାର କିଛି ମାନେ ନାହିଁ। ଗୋଟିଏ ମୁହୂର୍ତ୍ତରେ ହାତୀ ସ୍ନାନ କରି ନିଜକୁ ପରିଷ୍କାର କରୁଛି, ଶୁଦ୍ଧ କରୁଛି, ପର ମୁହୂର୍ତ୍ତରେ ଧୂଳି ଦ୍ୱାରା ଝାଡ଼ି ହେଉଛି। ତେଣୁ ହାତୀ ସ୍ନାନ ଯେପରି ମୂଲ୍ୟ ନାହିଁ, ଠିକ୍ ସେହିପରି ଯେଉଁମାନେ ପାପ କାର୍ଯ୍ୟରେ ପ୍ରବୃତ୍ତ ହୋଇଥାନ୍ତି ଏବଂ ପ୍ରାୟଶ୍ଚିତ କରି ସେ ପାପରୁ ମୁକ୍ତ ହୋଇଥାନ୍ତି, ପୁଣି ପାପ କାର୍ଯ୍ୟରେ ପ୍ରବୃତ୍ତ ହୋଇଥାନ୍ତି, ତାହେଲେ ସେମାନଙ୍କ ପ୍ରାୟଶ୍ଚିତର କ'ଣ ମୂଲ୍ୟ ରହିଛି? କାରଣ ସେମାନଙ୍କର ପାପ କରିବାର କାମନା ଦୂରୀଭୂତ ହୋଇନଥାଏ, ସେଥିପାଇଁ ସେମାନେ ବାରମ୍ବାର ପାପ କାର୍ଯ୍ୟ କରିଥାନ୍ତି। ଜାଣି ଶୁଣି ମଧ୍ୟ ଯେପରି ଦେଖାଗଲା ଯେ ଗୋଟିଏ ଚୋର ସେ ଚୋରି କରୁଛି ଏବଂ ଧରାପଡ଼ିଲେ ଦଣ୍ଡିତ ହେଉଛି, ସେ ଭଲ ଭାବରେ ଜାଣେ ଯେ ଚୋରି କାର୍ଯ୍ୟ କରିବା ଦ୍ୱାରା ମୁଁ ଦଣ୍ଡିତ ହେବି। ସେ ଦଣ୍ଡିତ ହେଇ ପୁଣି ଯେତେବେଳେ ବାହାରକୁ ଆସୁଛି ଜେଲରୁ, ପୁଣି ଯାଉଛି ଚୋରି କରିବା ପାଇଁ। ସେ ଭଲ ଭାବରେ ଜାଣିଛି ଯେ ମୋତେ ପୋଲିସ ଧରିବ ବା ମୁଁ ଦଣ୍ଡିତ ହେବି, ଜନସମାଜରେ ମୋତେ କେହି ଭଲ ବୋଲି କହିବେ ନାହିଁ, ମୋତେ ହୀନ ଦୃଷ୍ଟିରେ ଦେଖିବେ ଏବଂ ପରବର୍ତ୍ତୀ ଅବସ୍ଥାରେ ମୁଁ ଦୁଃଖ ଭୋଗ କରିବି, କଷ୍ଟ ଭୋଗ କରିବି। ଏସବୁ ଜାଣି ସୁଦ୍ଧା ସେ ପୁଣି ଚୋରିରେ ପ୍ରବୃତ୍ତ ହେବ। ତେଣୁ ଏସବୁ ପ୍ରାୟଶ୍ଚିତ ପ୍ରକୃତ ପକ୍ଷେ ବ୍ୟକ୍ତିକୁ ଶୁଦ୍ଧ କରିବା ପାଇଁ ଲକ୍ଷ୍ୟ। ବ୍ୟକ୍ତି ହୃଦୟରେ ଯେଉଁ ପାପ କରିବାର କାମନା ରହିଛି ସେ ଭୋଗର ବଶବର୍ତ୍ତୀ ଏହି ଅଜ୍ଞାନତା ହେତୁ ସେ ପାପ କାର୍ଯ୍ୟରେ ପ୍ରବୃତ୍ତ ହେଉଛି, କିନ୍ତୁ ଏ ପ୍ରାୟଶ୍ଚିତ ତାର ସମାଧାନ ସ୍ଥାୟୀ ସମାଧାନ ନୁହେଁ। ସେ ବାରମ୍ବାର ପାପ କାର୍ଯ୍ୟ କରିଚାଲିବ ଏବଂ ନରକ ଯନ୍ତ୍ରଣା ବାଧ୍ୟ ହେବ। ତେଣୁ ପରୀକ୍ଷିତ ମହାରାଜ ଏପରି ଉତ୍ତରକୁ ଅସ୍ୱୀକାର କରିଦେଉଛନ୍ତି ଯେ ଏହା ପାପ ପ୍ରାୟଶ୍ଚିତ କରିବା ଏହା ସ୍ଥାୟୀ ସମାଧାନ ନୁହେଁ। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କର ଏପରି ମନ୍ତ୍ରର ଶ୍ରବଣ କରି ପ୍ରସନ୍ନ ହେଲେ, କାରଣ ସେ ଦେଖିଲେ ଯେ ତାଙ୍କର ଶିଷ୍ୟ ଉପଯୁକ୍ତ ଭାବରେ ଏହି ପ୍ରାୟଶ୍ଚିତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏହାର ସ୍ଥାୟୀ ସମାଧାନ କ'ଣ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ପ୍ରସନ୍ନ ହେଲେ। ଯଦି ଶିଷ୍ୟ ସେତେ ବୁଦ୍ଧିମାନ ହୋଇନଥାନ୍ତା ତାହେଲେ ଗୁରୁ କହିଲେ ପ୍ରାୟଶ୍ଚିତ କରିବା ପାଇଁ ଶିଷ୍ୟ ବୁଦ୍ଧିମାନ ଠିକ ଅଛି ଯାଇକି ଆମେ ପ୍ରାୟଶ୍ଚିତ କରିବା, ତାହେଲେ ସେ ଗ୍ରହଣ କରିଥାନ୍ତା ସେ କଥା। ଆହୁରି ଅଧିକ ବୃହତ୍ତମ ପ୍ରଶ୍ନ, ଏ ପ୍ରଶ୍ନର ସଠିକ ଉତ୍ତର କ'ଣ ହେବ, ସ୍ଥାୟୀ ସମାଧାନ କ'ଣ ହେବ, ସେ ପ୍ରଶ୍ନ କରିନାହାନ୍ତି। ତେଣୁ ବର୍ତ୍ତମାନ ସ୍ୱଚ୍ଛଦେବ ଗୋସ୍ୱାମୀ ବର୍ତ୍ତମାନ ଆଉ ଗୋଟିଏ ଉତ୍ତର ଦେଉଛନ୍ତି, ଅର୍ଥାତ୍ ପ୍ରଥମ ଉତ୍ତର ସ୍ୱଚ୍ଛଦେବ ଗୋସ୍ୱାମୀଙ୍କର କର୍ମକାଣ୍ଡ ଉପରେ ପର୍ଯ୍ୟବେସିତ ହେଲା। ଗୋଟିଏ କର୍ମର ପ୍ରଭାବକୁ ପ୍ରତିହତ କରିବା ପାଇଁ, ଦୂର କରିବା ପାଇଁ ଆଉ ଗୋଟିଏ କର୍ମ କଥା ସେ କହିଲେ। ପ୍ରାୟଶ୍ଚିତ ମଧ୍ୟ ଗୋଟିଏ କର୍ମ, ଯେପରି ଦାନ ଧର୍ମ କରିବା ପ୍ରାୟଶ୍ଚିତ ଅନୁସାରେ ବା କଠୋର ତୁଚ୍ଛ ସାଧନା ଅବଲମ୍ବନ କରିବା, ଏସବୁ ପ୍ରାୟଶ୍ଚିତ ରହିଛି। ତେଣୁ ଏ ଆଉ ଗୋଟିଏ କର୍ମ କଥା କହି ସେ ଗୋଟିଏ କର୍ମକୁ ଆଉ ଗୋଟିଏ କର୍ମ ଦ୍ୱାରା କାଟିବା କଥା କହିଥିଲେ। ତେଣୁ ସେ କର୍ମକାଣ୍ଡ ସମ୍ପର୍କରେ କର୍ମକାଣ୍ଡରେ ଉତ୍ତର ଦେଇଥିଲେ ସୁଖଦେବ ଗୋସ୍ୱାମୀ କଥା, କିନ୍ତୁ ଯେତେବେଳେ ମହାରାଜ ପରୀକ୍ଷିତ ତାକୁ ଅସ୍ୱୀକାର କରିଦେଲେ ସେତେବେଳେ ସୁଖଦେବ ଗୋସ୍ୱାମୀ ଆଉ ଟିକେ ଉପର ସ୍ତରକୁ ଯାଇ ସେ ପୁଣି କହୁଛନ୍ତି ଯେ ପ୍ରାୟଶ୍ଚିତ ବିମର୍ଶନ, ଯେ ବ୍ୟକ୍ତି ପ୍ରକୃତ ପକ୍ଷେ ଏ ଯେଉଁ ପାପ କର୍ମରେ ପ୍ରବୃତ୍ତ ହେଉଛି ତାର ଅଜ୍ଞାନତା ହେତୁ ସେ ପାପ କର୍ମ କରୁଛି, ସେ ଯଦି ଜ୍ଞାନରେ ସ୍ଥିତ ହେବ ତାହେଲେ ସେ ପାପ କର୍ମ କରିବ ନାହିଁ। ଅର୍ଥାତ୍ ଯଦି ସେ ଶାସ୍ତ୍ର ଅଧ୍ୟୟନ କରିବ, ଭଗବାନଙ୍କ ଉପରେ ବିଶ୍ୱାସ କରିବ, ଭଗବାନଙ୍କୁ ଜାଣିବ, ଭଗବାନଙ୍କର ଆଦେଶକୁ ଜାଣିବ ଏବଂ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ସଂଯମର ପନ୍ଥା ଅବଲମ୍ବନ କରିବ, ଅର୍ଥାତ୍ ଯେପରି କୁହାଯାଇଛି ତପସା ବ୍ରହ୍ମଚର୍ଯ୍ୟ ଜମେନ ନିୟମେନ କି ଜମ ନିୟମ, ଅର୍ଥାତ୍ ଯାହା କରଣୀୟ ବିଷୟ ତାକୁ ପାଳନ କରିବା, ନିୟମକୁ ପାଳନ କରିବା ଏବଂ ଯାହା ସବୁ ନ କରିବା କଥା ତାକୁ ଅନୁସରଣ କରିବା, ତପସ୍ୟା ଆଚରଣ କରିବା, ଅର୍ଥାତ୍ ଇନ୍ଦ୍ରିୟ ଭୋଗର ଲାଭ ତାକୁ ତ୍ୟାଗ କରିବା, ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରିବା, ତାଦ୍ୱାରା ଇନ୍ଦ୍ରିୟ ସଂଯମ କରିବା, ଏସବୁ ବିଭିନ୍ନ ପ୍ରକାର ଉପାୟ ରହିଛି। ଯେଉଁମାନେ ଜ୍ଞାନରେ ସ୍ଥିତ ସେମାନେ ଇନ୍ଦ୍ରିୟ ସଂଯମ କରି ଭୋଗ ବାସନାକୁ ଅବଦମିତ କରିଥାନ୍ତି, ଦବେଇ କରି ରଖିଥାନ୍ତି, ତାଦ୍ୱାରା ସେମାନେ ପାପ କାର୍ଯ୍ୟରେ ପ୍ରବୃତ୍ତ ହୋଇନଥାନ୍ତି। କାରଣ ସେମାନେ ଜାଣିଥାନ୍ତି ଯେ ଏହା କରିବା ଦ୍ୱାରା ପାପ ହେଲେ ଏବଂ ତାର ପ୍ରତିଫଳ ଆମକୁ ଭୋଗ କରିବାକୁ ହେବ। ସେଥିପାଇଁ କହୁଛନ୍ତି ତ୍ୟାଗ ସତ୍ୟ ଶୌଚାଭ୍ୟାମ, ତ ଇଏ ତ୍ୟାଗ ସତ୍ୟ କଥା କହିବା ଶୁଦ୍ଧତା ଆଚରଣ କରିବା ଏସବୁ ଜ୍ଞାନର ଅନୁଶୀଳନରେ ଏହା ହୋଇଥାଏ। ଯେଉଁମାନେ ଜ୍ଞାନ ଅନୁଶୀଳନ କରିଥାନ୍ତି ସେମାନେ ଏପରି ଆଚରଣ କରି ନିଜ ଜୀବନକୁ ଶୁଦ୍ଧ ରଖିବା ପାଇଁ ଚେଷ୍ଟା କରିଥାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପ୍ରାୟଶ୍ଚିତ୍ତ ବିମର୍ଶନ, ଯେ ଶାସ୍ତ୍ର ଜ୍ଞାନ ସଂଗ୍ରହ କରିବା, ଶାସ୍ତ୍ର ଜ୍ଞାନ ଲାଭ କରିବା, ଶାସ୍ତ୍ର ଜ୍ଞାନର ଅନୁସରଣ କରିବା, ଏହା ହେଉଛି ଆଉ ଏକ ଉପାୟ ପାପ କର୍ମରୁ ରକ୍ଷା କରିବା ପାଇଁ ବା ପାପ କର୍ମରୁ ମୁକ୍ତ ହେବା ପାଇଁ। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏପରି ଉତ୍ତର ଦେଉଛନ୍ତି ସେତେବେଳେ ପରୀକ୍ଷିତ ମହାରାଜ ତଥାପି ସନ୍ତୁଷ୍ଟ ହେଉନାହାନ୍ତି, କାରଣ ସେ ପୁଣି କହୁଛନ୍ତି ଯେ ସଂସାରରେ ଦେଖାଯାଏ ଯେ ଅନେକ ପ୍ରକାର ଜ୍ଞାନୀ ଲୋକ ଅଛନ୍ତି ସଂସାରରେ, ସେମାନେ ଶାସ୍ତ୍ର ଅଧ୍ୟୟନ କରିଥାନ୍ତି ଏବଂ ଶାସ୍ତ୍ରର ନିୟମ ପାଳନ କରିବା ପାଇଁ ଚେଷ୍ଟା କରିଥାନ୍ତି, ତ୍ୟାଗ ତପସ୍ୟାର ଆଚରଣ କରିଥାନ୍ତି, ଶୁଦ୍ଧତାର ଆଚରଣ କରିଥାନ୍ତି, ଜମ ନିୟମର ଆଚରଣ କରିଥାନ୍ତି, କିନ୍ତୁ ବେଳେବେଳେ ଦେଖାଯାଏ ଏପରି ବ୍ୟକ୍ତି ମଧ୍ୟ ପାପ କର୍ମରେ ପ୍ରବୃତ୍ତ ହୋଇଯାଏ। ତାହେଲେ ଏ ଜ୍ଞାନର ଅନୁଶୀଳନ କରିବା ଦ୍ୱାରା ଯେ ବ୍ୟକ୍ତି ପାପ କର୍ମରୁ ମୁକ୍ତ ହୋଇଯିବ ତାହା ମଧ୍ୟ ସମ୍ଭବ ନୁହେଁ, କାରଣ ବଳବାନ ଇନ୍ଦ୍ରିୟ ଗ୍ରାମ ବିଦ୍ୱାଂସ ଅତିକର୍ଷ। ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି ଯେ ଇନ୍ଦ୍ରିୟମାନେ ଏତେ ପ୍ରବଳ ଯେ ଜଣେ ଇନ୍ଦ୍ରିୟ ସଂଯମ କରିବା ପାଇଁ ସବୁ ପ୍ରକାର ନୀତି ନିୟମ ପାଳନ କଲେ ମଧ୍ୟ ଇନ୍ଦ୍ରିୟମାନେ ଏତେ ପ୍ରବଳ ଯେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସେମାନେ ବ୍ୟକ୍ତିକୁ ପାପକର୍ମ କରିବାରେ ପ୍ରବୃତ୍ତ କରିଦେବେ। ତେଣୁ ଦେଖାଯାଇଛି ଅନେକ ଜ୍ଞାନୀ ବ୍ୟକ୍ତି ମଧ୍ୟ ପାପକର୍ମରେ ପ୍ରବୃତ୍ତ ହୋଇଥାନ୍ତି। ଭଗବାନ କୃଷ୍ଣ କହୁଛନ୍ତି ବଳବାନ ଇନ୍ଦ୍ରିୟ ଗ୍ରାମ ବିଦ୍ୱାନ ପ୍ରତିକର୍ଷ, ସେ ଜଣେ ବିଦ୍ୱାନ ବ୍ୟକ୍ତି ହୋଇଥିଲେ ମଧ୍ୟ ସେ ଇନ୍ଦ୍ରିୟମାନଙ୍କର ବଶୀଭୂତ ହୋଇଯିବ। ତେଣୁ ବ୍ୟକ୍ତିର ହୃଦୟରେ ଯେଉଁ ଭୋଗର କାମନା ରହିଛି ତାହା କେବଳ ଜ୍ଞାନର ଅନୁସରଣ ଦ୍ୱାରା ନଷ୍ଟ ହୋଇନଥାଏ, ତେଣୁ ବ୍ୟକ୍ତି ପାପ କର୍ମରେ ପ୍ରବୃତ୍ତ ହୋଇଥାଏ ଏବଂ ତାହାର ପ୍ରତିଫଳ ସ୍ୱରୂପ ସେ ନଷ୍ଟ ଘୋଷଣା ଘଟେ। ତେଣୁ ଏପରି ଯେତେବେଳେ ପରୀକ୍ଷିତ ମହାରାଜ ଉତ୍ତର ଦେଲେ ଏ ଶୁକଦେବ ଗୋସ୍ୱାମୀଙ୍କର କଥା ଶ୍ରବଣ କରିବେ, ଶୁକଦେବ ଗୋସ୍ୱାମୀ ଆହୁରି ସନ୍ତୁଷ୍ଟ ହେବେ ଯେ ତାଙ୍କର ଶିଷ୍ୟ ଠିକ୍ ମାର୍ଗରେ ତାଙ୍କୁ ପ୍ରଶ୍ନ କରୁଛନ୍ତି ଏବଂ ଠିକ୍ କଥା ତାଙ୍କଠାରୁ ଆଦାୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ବର୍ତ୍ତମାନ ଶୁକଦେବ ଗୋସ୍ୱାମୀ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଉଛନ୍ତି। ଏପର୍ଯ୍ୟନ୍ତ ସେ କେବଳ ପରୀକ୍ଷିତ ମହାରାଜଙ୍କୁ ପରୀକ୍ଷା କରି ଦେଖୁଥିଲେ ଯେ ସେ କେତେ ଦୂର ଏହି ଉତ୍ତରକୁ ସବୁ ଗ୍ରହଣ କରୁଛନ୍ତି, ତେଣୁ ପରୀକ୍ଷିତ ମହାରାଜ ପ୍ରତ୍ୟାଖ୍ୟାନ କରିଦେଲେ ଏସବୁ ଉତ୍ତରକୁ କର୍ମକାଣ୍ଡ ଜ୍ଞାନକାଣ୍ଡର ମାର୍ଗକୁ। ଶେଷରେ ଶୁକଦେବ ଗୋସ୍ୱାମୀ ବର୍ତ୍ତମାନ ଏ ପ୍ରଶ୍ନର ସଠିକ୍ ଉତ୍ତର ଦେଉଛନ୍ତି। ତେଣୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ କେଚିତ୍ କେବଳ ଭକ୍ତ୍ୟା ବାସୁଦେବ ପରାୟଣ ଅଘମ ଧୁନତି କାକ୍ଷେନ ନିହାର ନିରଭାଷ। ତେଣୁ ତାଙ୍କ ପ୍ରଶ୍ନର ମୂଳ ପ୍ରଶ୍ନର ଉତ୍ତର ଏଇଠି ନିହିତ ରହିଛି। ତେଣୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି କେଚିତ୍ କେବଳୟା ଭକ୍ତ୍ୟା, କେଚିତ୍ ମାନେ କେହି କେହି, ତା ଅର୍ଥ ଏଥିରେ ଆମେ ଜାଣିବା ଉଚିତ ଯେ ସମସ୍ତେ ଏହି ଭକ୍ତି ମାର୍ଗକୁ ଅନୁସରଣ କରନ୍ତି ନାହିଁ, ଅଧିକାଂଶ ଲୋକ କର୍ମ ମାର୍ଗ ବା ଜ୍ଞାନ ମାର୍ଗ ଅନୁସରଣ କରିଥାନ୍ତି ବା ସେଥିପ୍ରତି ଆକୃଷ୍ଟ ହୋଇଥାନ୍ତି। ତେଣୁ ଦେଖାଯାଏ ସମାଜରେ ଅନେକ କର୍ମକାଣ୍ଡୀୟ ରହିଛନ୍ତି, କର୍ମକାଣ୍ଡୀୟ ବିଧି ଅନୁସରଣ କରିଥାନ୍ତି, ଅନେକ ଜ୍ଞାନର ଅନୁସରଣ କରିଥାନ୍ତି, କିନ୍ତୁ ଭକ୍ତିର ଅନୁଶୀଳନ କିଛି କେହି କେହି କରିଥାନ୍ତି। ତେଣୁ କହୁଛନ୍ତି କେଚିତ୍ କେବଳ ହତ୍ୟା ବାସୁଦେବ ତରାୟଣ। ତେଣୁ ସେ କେହି କେହି ବ୍ୟକ୍ତିମାନେ କିଏ ଭକ୍ତିର ଅନୁସରଣ କରିଥାନ୍ତି? ବାସୁଦେବ ତରାୟଣ, ଭଗବାନ ବାସୁଦେବ କୃଷ୍ଣ, ବାସୁଦେବଙ୍କର ପୁତ୍ର ବାସୁଦେବ, କୃଷ୍ଣଙ୍କର ଯେଉଁମାନେ ପରାୟଣ, ଅର୍ଥାତ୍ ଭଗବାନ କୃଷ୍ଣଙ୍କ ପ୍ରତି ଆସକ୍ତ, ତାଙ୍କ ପ୍ରତି ସମର୍ପିତ, ଯେଉଁମାନେ କୃଷ୍ଣଙ୍କ ଚରଣରେ ନିଜ ଜୀବନକୁ ସମର୍ପିତ କରିଛନ୍ତି, ଏପରି ବ୍ୟକ୍ତିମାନେ ଭକ୍ତ୍ୟା ଭକ୍ତି ଦ୍ୱାରା ଅଧମ ଧୁନୋତି କାର୍ଯ୍ୟେନ, ସମ୍ପୂର୍ଣ୍ଣ ଭାବରେ ନିଜର ସମସ୍ତ ପାପକୁ ଧୋଇ ଦେଇଥାନ୍ତି। ବ୍ୟକ୍ତି ଜୀବନରେ ଆଚରଣ କରିଥିବା ବିଭିନ୍ନ ପାପକର୍ମକୁ ଏପରି ବ୍ୟକ୍ତିମାନେ ଭକ୍ତି ଅନୁଶୀଳନ କରି, କୃଷ୍ଣ ଭକ୍ତି ଅନୁଶୀଳନ କରି ସେମାନେ ସେ ପାପରୁ ମୁକ୍ତ ହୋଇଯାଇଥାନ୍ତି, ସେ ପାପକୁ ସମ୍ପୂର୍ଣ୍ଣ ଭାବରେ ଧୋଇ ଦେଇଥାନ୍ତି। ଯେପରି ଉଦାହରଣ ଦିଆଯାଉଛି ନିହାରଣୀୟ ଭାସ୍କର, ଯେପରି ଆମେ ଶୀତ ଋତୁରେ ଶିଶିର ଋତୁରେ ଦେଖୁ ଯେ ରାତିରେ ସବୁ କାକର ବିନ୍ଦୁମାନ ପଡ଼ିଥାଏ, ସକାଳୁ ଦେଖିଲା ବେଳକୁ ଅନେକ ସବୁ ଘାସ ଉପରେ କାକର ବିନ୍ଦୁ ପଡ଼ିଥାଏ, କିନ୍ତୁ ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ସେତେବେଳେ ସୂର୍ଯ୍ୟଙ୍କର କିରଣରେ ଉତ୍ତାପରେ କାକର ବିନ୍ଦୁ ଗୁଡ଼ିକ ସବୁ ଶୁଖି ଯାଇଥାଏ, ଶୁଷ୍କ ହୋଇଯାଇଥାଏ। ଠିକ୍ ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତି ଏତେ ଶକ୍ତିଶାଳୀ, ତାର ଉତ୍ତାପରେ ଏଇ ପାପ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବ୍ୟଭୂତ ହୋଇଯାଇଥାନ୍ତି, ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ପାପରୁ ମୁକ୍ତ ହୋଇଯାଏ। ଏବଂ କେବଳ ସେତିକି ନୁହେଁ, କେବଳ ଯେ ବ୍ୟକ୍ତି ପାପରୁ ମୁକ୍ତ ହୋଇଗଲା ତାହା ନୁହେଁ, ତାହେଲେ କହିବା ପାପରୁ ମୁକ୍ତ ହୋଇଗଲା ପୁଣି ପାପ କରିବ, ତାହେଲେ ପାପରୁ ମୁକ୍ତ ହୋଇଗଲା ବଗା ନା। ଭଗବାନ କୃଷ୍ଣଙ୍କର ଭକ୍ତି କରିଲେ ଜଣେ ବ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହେବ, ତା ସହିତ ତା ହୃଦୟରେ ଯେଉଁ ଭୋଗର କାମନା ରହିଛି ସେ ମଧ୍ୟ ନଷ୍ଟ ହୋଇଯିବ, ଅର୍ଥାତ୍ ପାପ କରିବାର ପ୍ରବୃତ୍ତି ତାର ଆଉ କେବେ ଜାଗ୍ରତ ହେବ ନା। ଯେଉଁ ପାପ କରିବାର ବୀଜ ଯେଉଁ କାମନା ସେ ନଷ୍ଟ ହୋଇଯିବ, ତାର ଅର୍ଥ ହେଲା ଯେଉଁମାନେ ବାସୁଦେବ ପରାୟଣ ଅର୍ଥାତ୍ କୃଷ୍ଣଙ୍କର ଭକ୍ତ ସେମାନେ ପାପ କାର୍ଯ୍ୟରେ ପ୍ରବୃତ୍ତ ହେବେ ନା। ଧୀରେ ଧୀରେ ଭକ୍ତି ମାର୍ଗରେ ଅଗ୍ରଗତି କରିବା ସହିତ ତାଙ୍କର ହୃଦୟ ଶୁଦ୍ଧ ହେଇଯିବ, ସେମାନେ ସମସ୍ତ ପାପରୁ ତ ମୁକ୍ତ ହେବେ, ତା ସହିତ ସେମାନଙ୍କର ହୃଦୟ ମଧ୍ୟ ଶୁଦ୍ଧ ହେଇଯିବ। ତେଣୁ ଶ୍ରୀଶୁକର ଗୋସ୍ୱାମୀ ପୁଣି ଏହାକୁ ଆହୁରି ସ୍ପଷ୍ଟ କରି କହୁଛନ୍ତି ଯେ ଅନେକ ଲୋକ ଦେଖାଗଲା ଯେ ସେମାନେ ଭକ୍ତି ପ୍ରତି, କୃଷ୍ଣଙ୍କର ଭକ୍ତି ପ୍ରତି ଆକୃଷ୍ଟ ନ ହୋଇ ସେମାନେ ତପସ୍ୟା ଆଚରଣ କରିଥାନ୍ତି, ବିଭିନ୍ନ ପ୍ରକାର ତ୍ୟାଗ ତପସ୍ୟା ଆଚରଣ କରିଥାନ୍ତି। ଅନେକ ସମୟରେ ଦେଖାଯାଏ ଯେ କେହି କେହି ଗ୍ରୀଷ୍ମ ଋତୁରେ ଯେତେବେଳେ ସୂର୍ଯ୍ୟଙ୍କର ଉତ୍ତାପ ଅସହ୍ୟ ହୋଇପଡ଼େ ସେତେବେଳେ କେହି କେହି ତ୍ୟାଗୀ ବା ଯୋଗୀ ସେମାନେ ସୂର୍ଯ୍ୟ କିରଣରେ ବସି ନିକଟରେ ନିଆଁ ଯାଇଥାନ୍ତି, ଅଗ୍ନି ଜାଳିଥାନ୍ତି। ଏଣେ ସୂର୍ଯ୍ୟଙ୍କର ଉତ୍ତାପ, ଗ୍ରୀଷ୍ମ ଋତୁ ଅସହ୍ୟ ଉତ୍ତାପ, ତେଣେ ଅଗ୍ନି ନିକଟରେ ବସିଥାନ୍ତି, ଅଗ୍ନିର ଉତ୍ତାପ। ଏହିପରି ସେମାନେ କଠୋର ସାଧନା କରିଥାନ୍ତି ବା ଶୀତ ଋତୁରେ ସେମାନେ ବରଫ ପରି ଥଣ୍ଡା ଜଳରେ ରହି ସାଧନା କରିଥାନ୍ତି, କିନ୍ତୁ ଏସବୁ ଯେଉଁ ସାଧନା କୁଶ ସାଧନା ବା ତପସ୍ୟା ଏହା ବ୍ୟକ୍ତିର ପାପକୁ ଦୂର କରିବା ପାଇଁ ଅର୍ଥ ନାହିଁ। ସେଥିପାଇଁ ପ୍ରସ୍ତୁତ ଗୋଷ୍ଠୀ କହୁଛନ୍ତି ନ ତଥା ହି ଅଗବାନ ରାଜନ ହୁଏ ତପ ଆଦି ହେ ରାଜନ ଯୋଉ ତପସ୍ୟା ଆଦି ତ୍ୟାଗ ତପସ୍ୟା ଶୌଚ ଏସବୁ ଆଦି ଯେତେ ସବୁ କର୍ମକାଣ୍ଡ କ୍ରିୟା ରହିଛି ଏହାକୁ ଯେତେ କଲେ ମଧ୍ୟ ନ ତଥା ହି ଅଗବାନ ରାଜନ ହୁଏ ତ ସେ ଅଗବାନ ଅର୍ଥାତ୍ ପାପୀ ବ୍ୟକ୍ତିର ପାପକୁ ଶୁଦ୍ଧ କରିବା ପାଇଁ ଲକ୍ଷ୍ୟ ଏହି ତପସ୍ୟା ବ୍ରତ ତ୍ୟାଗ ଏସବୁ ଶୁଦ୍ଧ କରିବା ପାଇଁ ଲକ୍ଷ୍ୟ ପୁଣି କହୁଛନ୍ତି ଯଥା କୃଷ୍ଣାର୍ଥିତ ପ୍ରାୟ ତତ୍ପୁରୁଷ ନିଷେଧ ଯେପରି ଭାବରେ କୃଷ୍ଣାର୍ପିତ ପ୍ରାଣ ବ୍ୟକ୍ତିମାନଙ୍କର ସେବା କରିବା ଦ୍ୱାରା ଯେପରି ବ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହୋଇଥାଏ ଯେ କୃଷ୍ଣାର୍ପିତ ପ୍ରାଣ ତତ୍ପୁରୁଷ ନିଷେଧ ଯେଉଁମାନେ କୃଷ୍ଣଙ୍କର ଭକ୍ତ ଯେଉଁମାନେ କୃଷ୍ଣଙ୍କ ପ୍ରତି ନିଜ ଜୀବନକୁ ଅର୍ପଣ କରିଛନ୍ତି ଏପରି ବ୍ୟକ୍ତିମାନଙ୍କର ସେବା କରିବା ଦ୍ୱାରା କୃଷ୍ଣ ଭକ୍ତମାନଙ୍କର ସେବା କରିବା ଦ୍ୱାରା ବ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହୋଇଥାଏ ତେଣୁ ଶ୍ରୀ ଶୁକ୍ଳ ଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣଙ୍କର ସେବା ଏବଂ ତାଙ୍କର ଭକ୍ତମାନଙ୍କର ସେବା ଇଏ ବ୍ୟକ୍ତିର ପାପକୁ ଦୂର କରିବା ବା ଶୁଦ୍ଧ କରିବାର ପ୍ରକୃଷ୍ଟ ଉପାୟ ତେବେ ଦେଖାଯାଏ ଯେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି ଯେ ପ୍ରକୃତରେ ଯେଉଁମାନେ ମୋର କେବଳ ଭକ୍ତ ମୋର ଭକ୍ତମାନଙ୍କର ଭକ୍ତ ନୁହନ୍ତି ସେମାନେ ପ୍ରକୃତ ମୋର ଭକ୍ତ ନୁହନ୍ତି ଯେଉଁମାନେ ମୋର ଭକ୍ତଙ୍କର ଭକ୍ତ ସେମାନେ ହେଉଛନ୍ତି ମୋର ପ୍ରକୃତ ଏବଂ ଠିକ୍ ସେହି କଥା ଶିବଜୀ ମଧ୍ୟ କହିଥିଲେ ଯେତେବେଳେ ପାର୍ବତୀ ଶିବଙ୍କୁ ପଚାରୁଥିଲେ ଯେ ସମସ୍ତ ପୂଜା ମଧ୍ୟରେ ଶ୍ରେଷ୍ଠ ପୂଜା କାହା କେମିତି ହେଉଛି ଶ୍ରେଷ୍ଠ ପୂଜା କାହାର ପୂଜା କରିବା ହେଉଛି ଶ୍ରେଷ୍ଠ ସେତେବେଳେ ଶିବ କହୁଛନ୍ତି ପାର୍ବତୀଙ୍କୁ ଆରାଧନା ସର୍ବେଷାମ ବିଷ୍ଣୁ ଆରାଧନା କରନ୍ତି ସମସ୍ତ ଆରାଧନା ମଧ୍ୟରେ ବା ପୂଜା ମଧ୍ୟରେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପୂଜା ହିଁ ଶ୍ରେଷ୍ଠ ପୂଜା କିନ୍ତୁ ପୁଣି ସେଭଳି କହୁଛନ୍ତି ତସ୍ମାତ୍ ପରପରମ ଦେବୀ ତଦୀୟାନ ସମର୍ପଣ କିନ୍ତୁ ଏ ଦେବୀ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପୂଜା ଠାରୁ ଆଉ ଗୋଟିଏ ପୂଜା ଶ୍ରେଷ୍ଠ ତାହା ହେଉଛି ତାଙ୍କର ଭକ୍ତଙ୍କର ପୂଜା ତଦୀୟ ଯେଉଁମାନେ କୃଷ୍ଣାର୍ପିତ ପ୍ରାଣ ସେମାନେ ଭଗବାନଙ୍କର ନିଜ ଲୋକ ଯେଉଁମାନେ ଭଗବାନଙ୍କର ସେବା ପାଇଁ ନିଜର ସର୍ବସ୍ୱ ଅର୍ପଣ କରିଛନ୍ତି ନିଜର ଶରୀର ଅର୍ପଣ କରିଛନ୍ତି ନିଜର ମନକୁ ଅର୍ପଣ କରିଛନ୍ତି ଏବଂ ନିଜର ବାଣୀକୁ ଅର୍ପଣ କରିଛନ୍ତି କାୟ ମନ ଏବଂ ବାକ୍ୟରେ କୃଷ୍ଣାର୍ପିତ କେବଳ କୃଷ୍ଣଙ୍କର ସେବା ପାଇଁ ଯାହାଙ୍କର ଜୀବନ ଉତ୍ସର୍ଗୀକୃତ ହୋଇଛି ଏପରି ବ୍ୟକ୍ତିମାନଙ୍କର ସେବା ଦ୍ୱାରା କୃଷ୍ଣ ପ୍ରସନ୍ନ ହୋଇଥାଏ ତାଙ୍କର କୃପା ପ୍ରାପ୍ତ ହୋଇଥାଏ ଯଶ ପ୍ରସାଦ ଭଗବତ ପ୍ରସାଦ ଯଶ ଅପ୍ରସନ୍ନ ତେଣୁ ଯେଉଁ ମହାନ ଭକ୍ତଙ୍କର କୃପା ହେଲା ଭଗବତ ପ୍ରସାଦ ଭଗବାନଙ୍କର କୃପା ତାଙ୍କର ଭକ୍ତମାନଙ୍କର କୃପା ବିନା ମହାନ ଭକ୍ତଙ୍କର କୃପା ବିନା ଭଗବତ କୃପା ଲାଭ କରିବା ସମ୍ଭବ ନୁହେଁ ତେଣୁ ଶ୍ରୀଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ ହେ ରାଜ ଏଇ କୃଷ୍ଣାର୍ପିତ ପ୍ରାଣ ବ୍ୟକ୍ତିମାନଙ୍କର ସେବା ଦ୍ୱାରା ବ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହୋଇଥାଏ ଏବଂ ଭଗବାନ କୃଷ୍ଣଙ୍କର କୃପା ଲାଭ କରିବାକୁ ସମର୍ଥ ହୋଇଥାଏ ଶତ୍ରୁ ମନ କୃଷ୍ଣ ପଦାର ନିର୍ଣ୍ଣୟ ନିବେଦିତ ଗୁଣରାଗ ଏଇ ଗୃହ ଯଦି ବ୍ୟକ୍ତିର ପୁଣି ପ୍ରତିକର ଗୋସ୍ୱାମୀ ଆଉ ଗୋଟିଏ କଥା ଆଗେଇ ଯାଇ ପୁଣି କହୁଛନ୍ତି ଯେ ସକଲ ମନ କୃଷ୍ଣ ପଦାରବିନ୍ଦରେ ନିବେଶିତ। ଯଦି ବ୍ୟକ୍ତି ତାର ଜୀବନରେ ଥରେ ମାତ୍ର କୃଷ୍ଣଙ୍କର ପଦାରବିନ୍ଦରେ ନିଜର ମନକୁ ନିବେଶିତ କରେ ଏବଂ କୃଷ୍ଣଙ୍କର ରୂପ ଗୁଣ ଲୀଳା ପ୍ରତି ଆକୃଷ୍ଟ ହୋଇଥାଏ ଏବଂ ଏହିପରି ଭାବରେ ସେ କୃଷ୍ଣଙ୍କର ଶରଣାଗତ କୃଷ୍ଣଙ୍କର ଶରଣ ଗ୍ରହଣ କରିଥାଏ ଏପରିକି ଥରେ ମାତ୍ର ତାହେଲେ କ'ଣ ହେବ ନା ତାକୁ ଜମ ପାପ ଭୂତାଂ ତଦ ଘଟା ତାହେଲେ ସେପରି ବ୍ୟକ୍ତି ନିକଟକୁ ଜମ ପାପ ଧରି ଜମଙ୍କର ଦୂତମାନେ କେବେ ହେଲେ ଆସିବେ ନାହିଁ। ତେଣୁ ପରିଚିତ ମହାରାଜଙ୍କର ଯେଉଁ ପ୍ରଶ୍ନ ଥିଲା ଯେ ଏ ସଂସାରରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ଜମଦୂତମାନଙ୍କ ଦ୍ୱାରା ବନ୍ଧା ହୋଇ ଯେତେବେଳେ ଜମରାଜ ନିକଟକୁ ଯାଆନ୍ତି ଜମରାଜ ସେମାନଙ୍କୁ ବିଭିନ୍ନ ନର୍କ ଯନ୍ତ୍ରଣା ଦେଇ ଦଣ୍ଡିତ କରିଥାନ୍ତି। ତେଣୁ ସେ ନର୍କ ଯନ୍ତ୍ରଣାରୁ ମୁକ୍ତ ହେବାର ସ୍ଥାୟୀ ଉପାୟ କର। ତେଣୁ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ସ୍ଥାୟୀ ଉପାୟ ପଠାଇ ଦେଉଛନ୍ତି। ବ୍ୟକ୍ତି ଯଦି ଜଣେ ଜୀବନରେ ଥରେ ମାତ୍ର କୃଷ୍ଣଙ୍କ ଚରଣାର ବିନ୍ଦରେ ନିଜକୁ ସମର୍ପଣ କରିଥାଏ ଏବଂ ନିଜର ମନକୁ ନିବେଶ କରିଥାଏ କୃଷ୍ଣଙ୍କ ଚରଣରେ ତାହେଲେ ସେପରି ବ୍ୟକ୍ତି ନିକଟକୁ ଜମଦୂତମାନେ ଭୁଲରେ ମଧ୍ୟ ଆସିଲେ ନାହିଁ ଜମ ଫାଶରେ ତାକୁ ବାନ୍ଧି ନେବା କାରଣ ସେ ବ୍ୟକ୍ତି ଭଗବାନ କୃଷ୍ଣଙ୍କର ଚରଣ ଆଶ୍ରୟ ଗ୍ରହଣ କରି ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇଯାଏ। ତେଣୁ ଜମଦୂତମାନେ ଆସିବେ ସେହି ଲୋକ ନିକଟକୁ ଯେ ପାପୀ ଯେ ପାପ କାର୍ଯ୍ୟ କରିଛି ତାର ପ୍ରାୟଶ୍ଚିତ କରିନାହିଁ ତେଣୁ ତା ନିକଟକୁ ଜମଦୂତମାନେ ଆସିବେ କିନ୍ତୁ ସମସ୍ତ ପାପରୁ ମୁକ୍ତ ହୋଇଯାଇଛି ତା ନିକଟକୁ ଜମଦୂତମାନେ ଆସିବାର କୌଣସି କାରଣ ନାହିଁ। ତେଣୁ ଯେଉଁମାନେ କୃଷ୍ଣାର୍ଜିତ ପ୍ରାଣ ଯେଉଁମାନେ କୃଷ୍ଣଙ୍କ ଚରଣରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଛନ୍ତି ସେମାନେ ଯେହେତୁ ସମସ୍ତ ପାପରୁ ମୁକ୍ତ ହୋଇଯାଇଛନ୍ତି ସେମାନଙ୍କ ନିକଟକୁ ଜମଦୂତମାନେ ଆସିବାର କୌଣସି କାରଣ ନାହିଁ। ତେଣୁ ପ୍ରସିଦ୍ଧ ଗୋଷ୍ଠୀ କହୁଛନ୍ତି ସେମାନେ ନର୍କ ଯନ୍ତ୍ରଣାରୁ ସବୁବେଳ ପାଇଁ ସ୍ଥାୟୀ ଭାବରେ ମୁକ୍ତ ହୋଇଯାଇଥାନ୍ତି କୃଷ୍ଣଙ୍କର ଚରଣ ଗ୍ରହଣ। ତେବେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏହିପରି ଭାବରେ ଉତ୍ତର ଦେଉଛନ୍ତି ତାର ଉଦାହରଣ ମଧ୍ୟ ପ୍ରସ୍ତୁତ କରିବା ଆବଶ୍ୟକ ଯେ ଯେଉଁ ତଥ୍ୟ ସୁଖଦେବ ଗୋସ୍ୱାମୀ ପ୍ରଦାନ କଲେ ମହାରାଜ ପରୀକ୍ଷିତଙ୍କୁ ସେ ତଥ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ସୁଦୃଢ଼ ଭାବରେ ଉପସ୍ଥାପିତ କରିବା ପାଇଁ ବର୍ତ୍ତମାନ ଶ୍ରୀ ଶୁକ୍ରଦେବ ଗୋସ୍ୱାମୀ ଗୋଟିଏ ଉଦାହରଣ ପ୍ରସ୍ତୁତ କରୁଛନ୍ତି ଯେ କିପରି ଭାବରେ ବ୍ୟକ୍ତି କୃଷ୍ଣଙ୍କର ଆଶ୍ରୟ ଗ୍ରହଣ କରି ବା ଥରେ ମାତ୍ର ତାଙ୍କର ସ୍ମରଣ କରି କିପରି ସମସ୍ତ ପାପରୁ ମୁକ୍ତ ହୋଇଯାଇଛି। ତେଣୁ ଶ୍ରୀ ଗୋସ୍ୱାମୀ କହୁଛନ୍ତି କାମ୍ୟ ସୂର୍ଯ୍ୟ ଦୀର୍ଯ୍ୟ କଷ୍ଟି ଦାସ ପ୍ରତି ଅଜାମିଳ ବର୍ତ୍ତମାନ ଶ୍ରୀଶୁଖଦେବ ଗୋସ୍ୱାମୀ ଏହି ଅଜାମିଳ କଥା ଉଦାହରଣ ସ୍ୱରୂପ ପ୍ରସ୍ତୁତ କରୁଛନ୍ତି ଯେ କାମ୍ୟ ସୂର୍ଯ୍ୟ ନାମକ ସ୍ଥାନରେ ଗୋଟିଏ ବ୍ରାହ୍ମଣ ଥିଲା କାମ୍ୟ ସୂର୍ଯ୍ୟ ମାନେ ବର୍ତ୍ତମାନର କନୌଜ ଉତ୍ତରପ୍ରଦେଶରେ ଗୋଟିଏ ସ୍ଥାନ ଅଛି କନୌଜ ନାମରେ ତାର ପ୍ରାଚୀନ ନାମ ହେଉଛି କାନ୍ୟ ସୂର୍ଯ୍ୟ ତା ଆଜିକାଲିର କାନପୁର ଉତ୍ତରପ୍ରଦେଶର କାନପୁର ନିକଟରେ ଏଇ କନୌଜ ସ୍ଥାନରେ କାନ୍ୟ ସୂର୍ଯ୍ୟ ସ୍ଥାନ ଏବଂ କାମ୍ୟପୁର ବ୍ରାହ୍ମଣ ମାନେ ବହୁତ ପ୍ରସିଦ୍ଧ ବ୍ରାହ୍ମଣ। ତେଣୁ ଏଇ ଅଜାମୟ କାମ୍ୟପୁର ବ୍ରାହ୍ମଣ ଥିଲା, କାମ୍ୟପୁର ରହୁଥିଲା ଏବଂ ବ୍ରାହ୍ମଣ ପରିବାରରେ ଜନ୍ମ ହେଇଥିଲା। ତା ସ୍ପଷ୍ଟ କହୁଛନ୍ତି କାମ୍ୟପୁର ବିଜୟ କରିଛି ଦାସୀ ପ୍ରତି ଅଜାମୟ। କିନ୍ତୁ ଯଦିଓ ଅଜାମୟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲା, କିନ୍ତୁ ସାଧାରଣତଃ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିବା ବ୍ୟକ୍ତି ଉତ୍ତମ ସଂସ୍କାର ଲାଭ କରିଥାଏ, କାରଣ ବ୍ରାହ୍ମଣ ପରିବାରରେ ସାଧାରଣତଃ ଶାଳଗ୍ରାମ ଶିଳା ବା ନାରାୟଣ ଶିଳାଙ୍କର ପୂଜା ହୋଇଥାଏ। ତା ଅନେକ ସମୟରେ ବ୍ରାହ୍ମଣ ମାନଙ୍କର ଘରେ ଭଗବାନ କୃଷ୍ଣ, ରାଧାକୃଷ୍ଣ ବା ଲକ୍ଷ୍ମୀ ନାରାୟଣଙ୍କର ମୂର୍ତ୍ତି ମଧ୍ୟ ଥାଆନ୍ତି, ସେମାନଙ୍କର ପୂଜା ହୋଇଥାଏ। ଅବଶ୍ୟ ଆଜିକାଲି ସବୁ ବ୍ରାହ୍ମଣ ମାନେ ସେସବୁ ତ୍ୟାଗ କରି ଦେଉଛନ୍ତି, ସବୁ ଠାକୁରଙ୍କୁ ଦେଇ ଦେଉଛନ୍ତି ଆମ କାହାକୁ, ସେସବୁ ପୂଜା ହେଉନି। କିନ୍ତୁ ସାଧାରଣ ଭାବରେ ବ୍ରାହ୍ମଣ ମାନଙ୍କର ଏ ସଂସ୍କାର ରହିଥାଏ, ଘରେ ବିଷ୍ଣୁଙ୍କର ପୂଜା ସେମାନେ କରିଥାନ୍ତି, କାରଣ ସେମାନେ ଠିକ ଭାବରେ ଜାଣିଥାନ୍ତି ଯେ ବିଷ୍ଣୁ ହେଉଛନ୍ତି ଭଗବାନ ବିଷ୍ଣୁ ବା କୃଷ୍ଣ ହେଉଛନ୍ତି ସର୍ବୋଚ୍ଚ, କାରଣ ସେମାନେ ତାଙ୍କର ପୂଜା କରିଥାନ୍ତି। ଏବଂ ସେମାନେ ଗୀତା ଭାଗବତର ଅଧ୍ୟୟନ କରିଥାନ୍ତି ଏବଂ ଶାସ୍ତ୍ର ବାଣୀକୁ ନିଜେ ପାଳନ କରିବା ସହିତ ଅନ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି। ତାହା ହେଉଛି ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ। ଯଦିଓ କଳିଯୁଗରେ ଏପରି ବ୍ରାହ୍ମଣ ପ୍ରାପ୍ତ ହେବା ବହୁତ କଷ୍ଟସାଧ୍ୟ, କେବଳ କଳିଯୁଗରେ ଆମେ ଦେଖିବା ଯେ ବ୍ରାହ୍ମଣମାନେ ତାଙ୍କର କର୍ମକୁ ସବୁ ତ୍ୟାଗ କରିଦେଉଛନ୍ତି ଧୀରେ ଧୀରେ କଳିଯୁଗର ପ୍ରଭାବରେ। ସେଥିପାଇଁ କୁହାଯାଇଛି ଯେ କଳିଯୁଗରେ ବ୍ରାହ୍ମଣମାନେ ବ୍ରହ୍ମ ତତ୍ତ୍ୱ ନ ଜାଣନ୍ତି, ବ୍ରହ୍ମସୂତ୍ରରେ ନ ଗର୍ବିତା। କଳିଯୁଗର ବ୍ରାହ୍ମଣମାନେ ବ୍ରହ୍ମତତ୍ତ୍ୱ ଜାଣିବେ ନାହିଁ, କିନ୍ତୁ କେବଳ ବ୍ରହ୍ମସୂତ୍ରମାନେ ପଇତା ଧାରଣ କରି ଗର୍ବ ଅନୁଭବ କରିବେ ଯେ ଆମେ ବ୍ରାହ୍ମଣ। ଏହା କଳିଯୁଗର ଲକ୍ଷ୍ୟ। ତେବେ ଯାହା ହେଉ, ଏହି ନଜାଣତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରି ଉତ୍ତମ ସଂସ୍କାର ପ୍ରାପ୍ତ ହୋଇଥିଲା, ତେଣୁ ପିଲାଦିନୁ ତାର ଉତ୍ତମ ସଂସ୍କାର ଥିଲା। ସେ ଭଗବାନଙ୍କର ପୂଜାପାଠ କରିବା, ଶାସ୍ତ୍ର ଅଧ୍ୟୟନ କରିବା, ଏସବୁ ସଂସ୍କାର ତାର ରହିଥିଲା। ସୃତିର ଶୁଦ୍ଧତା ଅବଲମ୍ବନ କରିବା, ଏସବୁ ଶୁଦ୍ଧତା ତାର ରହିଥିଲା। କିନ୍ତୁ ନାମ୍ନା ନଷ୍ଟ ସଦାଚାରା ଦାସା ସଂସର୍ଗ ଦୂଷିତା, କିନ୍ତୁ ଏ ଅଜାମର ସେ ନଷ୍ଟ ହେଇଗଲା, ତାର ସଦାଚାର ସବୁ ନଷ୍ଟ ହେଇଗଲା। ଯେ ବ୍ରାହ୍ମଣ କୂଳର ସଦାଚାର ତାର ଥିଲା, ସତ ଆଚାର ସତ ଆଚରଣ କରୁଥିଲା, ସେସବୁ ନଷ୍ଟ ହେଇଗଲା ତାର କାଳକ୍ରମ। କାହିଁକି ନା ଦାସା ସଂସର୍ଗ ଦୂଷିତା, ସେ ଗୋଟିଏ ଦାସୀର ସଂସର୍ଗରେ ଆସି ତାର ସବୁ ସଦାଚାର ନଷ୍ଟ ହେଇଗଲା। ଏହା ହେଉଛି ବହୁତ ମହତ୍ୱପୂର୍ଣ୍ଣ କଥା ଯେ ସଙ୍ଗ ଦୋଷ, ଜଣେ ବ୍ୟକ୍ତି ଯଦି ସତ୍ସଙ୍ଗରେ ରହିବ ତାହେଲେ ସେ ଭଲ ହେଇଯିବ। ସଙ୍ଗ ଦୋଷରେ ସତ୍ସଙ୍ଗରେ ସେ ଉତ୍ତମ ସଙ୍ଗ ହେଲେ ଉତ୍ତମ ହେଇଯିବ, କିନ୍ତୁ ଯଦି ଅସତ୍ସଙ୍ଗ କରୁଛି ଅସତ୍ସଙ୍ଗରେ ସେ ନଷ୍ଟ ହେଇଯିବ। ତେଣୁ ସଙ୍ଗର ବହୁତ ବଡ଼ ପ୍ରଭାବ ରହିଛି। ଜଣେ ବ୍ୟକ୍ତି ଯଦି କୃଷ୍ଣ ଭକ୍ତମାନଙ୍କର ସଙ୍ଗ କରୁଛି ସେ କୃଷ୍ଣ ଭକ୍ତ ହେଇଯିବ, ଏହା ସହଜ କଥା। କିନ୍ତୁ ଜଣେ ଯଦି ମଦ୍ୟପ ବା ଚୋରି ଡକାୟତ କରୁଥିବା ବ୍ୟକ୍ତିମାନଙ୍କର ସଙ୍ଗ କରୁଛି ତାହେଲେ ସେ ମଧ୍ୟ ତାଙ୍କ ପରି ସେ ବି ମଦ୍ୟପ ହେଇଛି, ଚୋରି ଡକାୟତରେ ଲିପ୍ତ ହେବ। ତେଣୁ ଜଣଙ୍କର ସଙ୍ଗରୁ ଆମେ ଜାଣିପାରିବା ସେ ବ୍ୟକ୍ତିଟି କିପରି, ସେ କେଉଁମାନଙ୍କର ସଙ୍ଗ କରୁଛି, ତାର ସାଙ୍ଗ କହୁନି, ତାର ସାଙ୍ଗମାନେ ଯଦି ଭଲ ସ୍ୱଭାବଯୁକ୍ତ ଆମେ ଜାଣିବା ସେ ବ୍ୟକ୍ତିଟି ଭଲ ହେଇଛି, ସାଙ୍ଗମାନେ ଯଦି ଖରାପ ସ୍ୱଭାବଯୁକ୍ତ ତାହେଲେ ଆମେ ବୁଝିଯିବା ଯେ ସେ ବ୍ୟକ୍ତିଟି ମଧ୍ୟ ସେପରି ହେଇଛି। ତେଣୁ ସଂଘର ବହୁତ ବଡ଼ ପ୍ରଭାବ ରହିଛି। ସେଥିପାଇଁ କୁହାଯାଇଛି ଯେ ଯେଉଁମାନେ କୃଷ୍ଣ ଭକ୍ତି ମାର୍ଗରେ ଅଗ୍ରଗତି ଲାଭ କରିବାକୁ ଚାହାନ୍ତି, ବୈଷ୍ଣବ ହେବା ପାଇଁ ଚାହାନ୍ତି, ସେମାନଙ୍କୁ ଅସତ୍ସଙ୍ଗ ତ୍ୟାଗ କରିବାକୁ ହେବ। ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ଅସତ୍ସଙ୍ଗ ତ୍ୟାଗ କରିବା ହେଉଛି ବୈଷ୍ଣବ ଆଚାର। ଅସତ ଲୋକମାନଙ୍କର ସଙ୍ଗ ବୈଷ୍ଣବ କରିବ ନାହିଁ। ତେଣୁ ଅଜାମେୟ ଯଦିଓ ବ୍ରାହ୍ମଣ କୂଳରେ ତାର ଜନ୍ମ ହୋଇଥିଲା, ବ୍ରାହ୍ମଣ ସଂସ୍କାର ସେ ପ୍ରାପ୍ତ ହୋଇଥିଲା, ପିଲାଦିନୁ ଭଗବାନ ବିଷ୍ଣୁଙ୍କର ଆରାଧନା କରୁଥିଲା, କିନ୍ତୁ ସଙ୍ଗ ଦୋଷରେ ସେ ନଷ୍ଟ ହୋଇଗଲା, ନଷ୍ଟ ସଦା ହେଲା। ତେଣୁ କାହାର ସଙ୍ଗ କଲା? ଗୋଟିଏ ଦାସୀର ସଙ୍ଗ କଲା, ଅର୍ଥାତ୍ ଦାସୀର ପତି ପୂର୍ବ କୁହାଯାଇଛି ଦାସୀ ପତି ଅଜାମେୟ, ଇଏ ଗୋଟିଏ ଦାସୀର ସଙ୍ଗ କରି ସେଥିରେ ତାର ପତି ହେଇଥିଲା ଅଜାମେୟ। ଯଦିଓ ଏଇ ଅଜାମେୟ ଗୃହରେ ଅତ୍ୟନ୍ତ ସୁନ୍ଦର ପତିବ୍ରତା ପତ୍ନୀ ଥିଲା, କିନ୍ତୁ ଏହି ସଙ୍ଗ ଦୋଷରୁ ଅଜାମେୟ ଗୋଟିଏ ବେଶାକୁ ଦାସୀ କରି ରଖି ତାର ଶେଷରେ ତାକୁ ପତ୍ନୀ ଭାବରେ ରଖିଲା, ଏବଂ ସେଇଥିପାଇଁ ତାର ସଦାଚାର ସବୁ ନଷ୍ଟ ହୋଇଯାଇଛି। କିନ୍ତୁ ବାଲ୍ୟକାଳରୁ ସେ ବିଷ୍ଣୁ ଉପାସକ ଥିଲା, କୃଷ୍ଣଙ୍କର ଉପାସନା କରୁଥିଲା ଏବଂ ଶାସ୍ତ୍ର ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିଲା, କିନ୍ତୁ ଏହି ସଙ୍ଗ ଦୋଷ ହେତୁ, ଏହି ବେଚାର ସଙ୍ଗ ହେତୁ ସେ ନଷ୍ଟ ହେଲେ। ତେଣୁ ଏପରି ଯେଉଁ ଅଜାମେୟ ସେହି ବେଚାର ସଙ୍ଗ କରିଥିବା ହେତୁ ସେ ସମସ୍ତ ପ୍ରକାର ସଦ୍ଗୁଣକୁ ହରେଇ ବସିଲା, ତା ନିକଟରେ ଯେଉଁ ସବୁ ସଦ୍ଗୁଣ ଥିଲା ତାକୁ ସବୁ ହରେଇ ବସିଲା ଏବଂ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ସେ ଲିପ୍ତ ହେଲା। ପ୍ରଥମେ ସେ କୌଣସି ପାପ କାର୍ଯ୍ୟ କରୁନଥିଲା, ସତ୍ ମାର୍ଗ ଅନୁସରଣ କରୁଥିଲା, କିନ୍ତୁ ଏ ବେଚାଶକ୍ତ ହେବା ହେତୁ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବାକୁ ଆରମ୍ଭ କଲା। ସେ ଲୋକମାନଙ୍କୁ ଜୁଆ ଖେଳରେ ଠକିବାକୁ ଆରମ୍ଭ କଲା, ଜୁଆ ଖେଳ ଠକି ସେମାନଙ୍କ ଧନ ଆଦାୟ କଲା ଏବଂ କାହାକୁ ଲୁଟ୍ କରି ତାଠାରୁ ଧନ ଆଦାୟ କଲା, କାହାକୁ ହତ୍ୟା କରି ତାର ଧନ ଅପହରଣ କଲା। ଏହିପରି ବିଭିନ୍ନ ପ୍ରକାର କୁକର୍ମରେ ଅଜାମେୟ ଲିପ୍ତ ହେଲେ, ଏପରି କୌଣସି ପାପ କାର୍ଯ୍ୟ ନଥିଲା ଯାହା ଅଜାମେୟ କରିନଥିଲା, ଏବଂ ତାର ଉଦ୍ଦେଶ୍ୟ ଥିଲା ସେ ବେଶାକୁ ସନ୍ତୁଷ୍ଟ କରିବା, ସେଥିପାଇଁ ସେ ଏତେ ସବୁ କାର୍ଯ୍ୟ କରୁଥିଲା, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରି ଧନ ଆଣି ପରିବାରର ଭରଣ ପୋଷଣ କରିବ, ବେଶାକୁ ସନ୍ତୁଷ୍ଟ କରିବ, ଏହି ଥିଲା ତାର କାର୍ଯ୍ୟ। ଯାହାଫଳରେ ଏପରିକି ତାର ପିତୃ ଅର୍ଜିତ ଧନ ଯାହା ଅଜାମେୟ ପ୍ରାପ୍ତ ହୋଇଥିଲା ସେ ଧନକୁ ମଧ୍ୟ ସେ ବେଶ୍ୟାର ସେବାରେ ଲଗାଇଲେ, ଏବଂ ନିଜର ପିତାମାତା ଯିଏକି ବୃଦ୍ଧାବସ୍ଥାରେ ଥିଲେ ଏବଂ ଅଜାମେୟ ସେମାନଙ୍କର ଏକମାତ୍ର ପୁତ୍ର ଥିଲା, ସେ ନିଜର ପ୍ରତିବଦ୍ଧ ପତ୍ନୀଙ୍କୁ ତ ତ୍ୟାଗ କଲା, ଏପରିକି ପିତାମାତାଙ୍କର ବୃଦ୍ଧାବସ୍ଥାରେ ତାଙ୍କର ସେବା ମଧ୍ୟ କଲା ନାହିଁ, ତାଙ୍କୁ ମଧ୍ୟ ତ୍ୟାଗ କରିଲା ଏ ବ୍ୟକ୍ତ ସତ୍ୟ, ଏବଂ ସମସ୍ତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହି ଅଜାମେୟ ଏହିପରି ଜୀବନର 88 ବର୍ଷ ବ୍ୟତୀତ କଲେ, ଏବଂ ତା ମଧ୍ୟରେ ଅଜାମେୟ 10ଟି ପୁତ୍ର ହୋଇଥିଲେ ଏହି ବେଚାର, ଏପରିକି 88 ବର୍ଷ ବୟସରେ ମଧ୍ୟ ଅଜାମେୟର ଗୋଟିଏ ଛୋଟ ଶିଶୁ ପୁତ୍ର ଥିଲା ଯିଏକି ଠିକ ଭାବରେ କଥା କହିପାରୁନଥିଲା ବା ଠିକ ଭାବରେ ଚାଲିପାରୁନଥିଲା। ତେଣୁ ଅଜାମେୟ ଏପରି ବେଚାରଶକ୍ତ ହୋଇପଡ଼ିଥିଲା ଯେ 88 ବର୍ଷ ପର୍ଯ୍ୟନ୍ତ ମଧ୍ୟ ପୁତ୍ର ଉତ୍ପାଦନରେ ବ୍ୟସ୍ତ ରହି ଏହିପରି ଭାବରେ ସେ ପାପ କାର୍ଯ୍ୟ କରିଚାଲିଛି। ଯଦି ଆମର ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ଜୀବନର 25 ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରିବାକୁ ଉପଦେଶ ଦିଆଯାଇଛି। 25 ବର୍ଷ ପରେ ଜଣେ ଗୃହସ୍ଥ ଆଶ୍ରମରେ ପ୍ରବେଶ କଲେ ସେ କେବଳ 50 ବର୍ଷ ପର୍ଯ୍ୟନ୍ତ ରହିବା ପାଇଁ ଅନୁମତି ଦିଆଯାଇଛି। ଜଣେ ଗୃହସ୍ଥ 50 ବର୍ଷ ପର୍ଯ୍ୟନ୍ତ ଗୃହସ୍ଥ ଆଶ୍ରମରେ ରହିବ, 50 ବର୍ଷ ପରେ ସେ ବାଣପ୍ରସ୍ଥ ଗ୍ରହଣ କରିବ, ମୃତ୍ୟୁ ପାଇଁ ପ୍ରସ୍ତୁତ ହେବ। ବାଣପ୍ରସ୍ଥ ଆଶ୍ରମରେ ସେ ଅଭ୍ୟାସ କରିବ, ତ୍ୟାଗର ଅଭ୍ୟାସ କରିବ, ଭୌତିକ ଆସକ୍ତି ଠାରୁ ଦୂରେଇ ରହିବାର ଅଭ୍ୟାସ କରିବ ଏବଂ ସେଥିରେ ସେ ସନ୍ନ୍ୟାସ ନେଇ ସମ୍ପୂର୍ଣ୍ଣ ଭାବରେ ନିଜ ଜୀବନକୁ ଭଗବାନ କୃଷ୍ଣଙ୍କ ସେବାରେ ଉତ୍ସର୍ଗୀକୃତ କରିବ। ଇଏ ହେଉଛି ଆମର ପ୍ରାଚୀନ ବର୍ଣ୍ଣାଶ୍ରମ ବିଧି। କିନ୍ତୁ ଅଜାମେୟ ଏହି ପ୍ରାଚୀନ ବର୍ଣ୍ଣାଶ୍ରମ ବିଧି ଅନୁସରଣ ନ କରି 88 ବର୍ଷ ପର୍ଯ୍ୟନ୍ତ ସେ ଘରେ ରହିଛି ଏବଂ ସେହି ବେଶାଶକ୍ତ ଅବସ୍ଥାରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଚାଲିଛି ଏବଂ ନିଜର ପିଲାମାନଙ୍କ ପ୍ରତି ମଧ୍ୟ ଆସକ୍ତ ହେଇଛି ଏବଂ ଶାରୀରିକ ଭାବରେ ଯେତେବେଳେ ଘରେ ଗୋଟିଏ ଛୋଟ ଶିଶୁ ଯିଏ ଥାଏ ସାଧାରଣତଃ ପିତାମାତାମାନେ ତା ପ୍ରତି ଆକୃଷ୍ଟ ହୋଇଥାନ୍ତି। ପିଲାମାନଙ୍କର ଖନେ ଖନେ କଥା ଶୁଣିବା ପିତାମାତାଙ୍କୁ ବହୁତ ଭଲ ଲାଗେ, ତାଙ୍କର ଦରଟି ଭାଷା ପିଲା ଶିଶୁମାନଙ୍କର ବା ତାଙ୍କର ଯୋଉ ଚାଲି ଯେତେବେଳେ ପିଲାମାନେ ଚାଲିବାକୁ ଚେଷ୍ଟା କରୁଥିବେ ଉଠିପାରୁନଥିବେ କଣ ପଡ଼ିଯାଉଥିବେ ସେ ଅବସ୍ଥାରେ ପିତାମାତା ବହୁତ ଆନନ୍ଦ ଅନୁଭବ କରିଥାନ୍ତି ପିଲାମାନଙ୍କର ଏପରି ବ୍ୟବହାର। ତେଣୁ ଅଜାମେୟ ତାର ଯେଉଁ ଶିଶୁ ପୁତ୍ରଟି ଥିଲା ଯାହାର ନାମ ସେ ନାରାୟଣ ରଖିଥିଲା ତାର ସେ ଦରଟି ଭାଷା ଏବଂ ଚାଲିବାର ଅସମର୍ଥ ଅସମ୍ଭ ସେ ଆନନ୍ଦ ପ୍ରାପ୍ତ ହୋଇଥିଲା। ତେବେ ଯେତେବେଳେ ସେ ଏତେ ଆସକ୍ତ ହୋଇପଡ଼ିଥିଲା ଏ ଶିଶୁପୁତ୍ର ନାରାୟଣ ପ୍ରତି ଅଜାମେୟ ସେ ଯେତେବେଳେ କିଛି ଖାଇବା ପାଇଁ ବସେ ସେତେବେଳେ ସେ ତାର ଶିଶୁପୁତ୍ରକୁ ଡାକିଥାଏ ଯେ ନାରାୟଣ ମୋ ନିକଟକୁ ଆସ ମୋ ସାଥିରେ ଖା। ଯେତେବେଳେ ସେ କିଛି ପିଉଥା ନାରାୟଣ ଡାକି ନାରାୟଣ ମୋ ସାଥିରେ ଟିକେ ଚା ପିଇବେ ସେତେବେଳେ ତା ନଥିବ ଟିକେ କ୍ଷୀର ପିଇବେ ସେତେବେଳେ ଲୋକମାନେ କ୍ଷୀର ଖାଉଥିଲେ ଚା ଖାଉ। ତେଣୁ ଅଜାମେୟ ଉଠିବା ବସିବା ସେ ଅବସ୍ଥାରେ ସଦାବେଳେ ଶିଶୁପୁତ୍ର ନାରାୟଣ ପ୍ରତି ଆସକ୍ତ ହୋଇଥିବା ହେତୁ ସଦାବେଳେ ନାରାୟଣଙ୍କୁ ଡାକିଥାଏ ନିଜ ନିକଟକୁ, କେତେବେଳେ କୋଳରେ ବସାଉଥାଏ, କେତେବେଳେ ଯାହା ଖାଇଲେ ଖାଉଥାଏ, ଯାହା ପିଇଲେ ପିଆଇ ଦେଉଥାଏ। ଏହିପରି ଭାବରେ ସେ ସମ୍ପୂର୍ଣ୍ଣ ଆସକ୍ତ ହୋଇପଡ଼ିଥିଲା ନିଜର ଶିଶୁପୁତ୍ର ନାରାୟଣ ଏବଂ ଆମେ ଦେଖୁ ଯେ ସହରେ ଯେତିକି ସ୍ଥାନ ସମୟରେ ନିଜର ପିଲାମାନଙ୍କ ପ୍ରତି ଆସକ୍ତ ହୋଇପଡ଼ିଥାନ୍ତି ଏବଂ ବୃଦ୍ଧାବସ୍ଥାରେ ଏ ଆସକ୍ତି ଆହୁରି ବୃଦ୍ଧିପ୍ରାପ୍ତ ହୋଇଥାଏ। ତେଣୁ ଯେତେବେଳେ ଏହିପରି ଭାବରେ ଅଜାମେୟ ତାର ଜୀବନର 88 ବର୍ଷ ବୟସ ବ୍ୟତୀତ କଲା ଏବଂ ଏହିପରି ଭାବରେ ଏହି ପରିବାର ଭିତରେ ରହି ତାର କେତେବେଳେ ମୃତ୍ୟୁର ସମୟ ଆସି ଉପସ୍ଥିତ ହୋଇଛି ଅଜାମେୟ ଜାଣିପାରେ, କେଜାଣି କାହାର କେବେ ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। ତେଣୁ ଆମେ ସମସ୍ତେ ଏ ସଂସାର ଭିତରେ ଏତେ ମଜି ରହିଛୁ, ବୁଡ଼ି କରି ରହିଛୁ, ପରିଶ୍ରମ ଅର୍ଥକ ପରିଶ୍ରମ କରି ଧନ ଉପାର୍ଜନ ଓ ପରିବାର ପୋଷଣ ଭିତରେ ଯେ କେତେବେଳେ କାହାର ମୃତ୍ୟୁ ସମୟ ଆସି ଉପସ୍ଥିତ ହୋଇଯିବ ଆମେ ଜାଣିପାରିବା। ଠିକ ସେହିପରି ଅଜାମେୟର ମୃତ୍ୟୁ ସମୟ ଆସି କେତେବେଳେ ଉପସ୍ଥିତ ହେଲା ଅଜାମେୟ ଜାଣିପାରିବ, କିନ୍ତୁ ଯେତେବେଳେ ମୃତ୍ୟୁ ସମୟ ଆସି ଉପସ୍ଥିତ ହେଲା ସେତେବେଳେ ଆମେ ନଶା ହେଲେ ମଧ୍ୟ ଆମେ ମୃତ୍ୟୁର ସମ୍ମୁଖୀନ ହେବା। ଯଦି ଆମେ କେହି ମୃତ୍ୟୁ ମୁଖରେ ପ୍ରତିତ ହେବାକୁ ଚାହୁଁନା କିନ୍ତୁ ମୃତ୍ୟୁର ସମ୍ମୁଖୀନ ହେବାକୁ ଆମ ସମସ୍ତଙ୍କୁ ପଡ଼ିବ ଏବଂ ମୃତ୍ୟୁ ସମୟରେ ଯେଉଁମାନେ ପାପୀ ସମସ୍ତେ ପ୍ରାୟ କିଛି ନା କିଛି ପାପ କାର୍ଯ୍ୟ କରିଥାନ୍ତି ତେଣୁ ଜନ୍ମଭୂତମାନେ ଆସିଥାନ୍ତି ସେମାନଙ୍କୁ ନେବା ପାଇଁ। ଜନ ପାଶ ହାତରେ ଧରି ଜନ୍ମଭୂତମାନେ ଭୟଙ୍କର ମୃତ୍ୟୁ ଧାରଣ କରି ସେମାନେ ଆସିଥାନ୍ତି ବ୍ୟକ୍ତିକୁ, ବ୍ୟକ୍ତିର ଆତ୍ମାକୁ ତାର ଶରୀରରୁ ଟାଣି ନେବା ପାଇଁ। କିନ୍ତୁ ଯେତେବେଳେ ଅଜାମର ମୃତ୍ୟୁ ସମୟ ଆସି ଉପସ୍ଥିତ ହେଲା, ସେତେବେଳେ ଅଜାମର ମୃତ୍ୟୁ ଶବ୍ଦରେ ପଡ଼ିଛି ଏବଂ ଦେଖୁଛି ଯେ ତିନି ଜଣ ଭୟଙ୍କର ବିକଟାଳ ମୃତ୍ୟୁ ଧାରଣ କରିଥିବା ବ୍ୟକ୍ତି, ଯେଉଁମାନେ ଦେଖିବା ପାଇଁ ତାଙ୍କର ଶରୀରର ବର୍ଣ୍ଣ କୃଷ୍ଣବର୍ଣ୍ଣ ଏବଂ ସେମାନଙ୍କର ମୁଖ ଗୁଡ଼ିକ ସବୁ ବିକଟାଳ ଭୟଙ୍କର ରୂପ, ତାଙ୍କ ଶରୀରର ରୋମ ଗୁଡ଼ିକ ସବୁ ଛିଡ଼ା ହୋଇ, ତାଙ୍କର ମୁଖ ବକ୍ର, ତେଣୁ ଏପରି ଅବସ୍ଥାରେ ସେ ତିନୋଟି ବ୍ୟକ୍ତିଙ୍କୁ ଦେଖୁଛି ଜମଦୂତ, ଯେଉଁମାନେ କି ଜମଦୂତ ଜମରାଜଙ୍କର ଦୂତ, ସେମାନଙ୍କୁ ଅଜାମିନ ଦେଖୁଛି ଏବଂ ସେମାନଙ୍କର ଭୟଙ୍କର ରୂପ ଦର୍ଶନ କରି ଅଜାମିନ ଭୟଭୀତ ହୋଇଛି। ଏହି ଜମଦୂତ ମାନେ ତିନୋଟି ଜମଦୂତ ଆସିଥିଲେ କାହିଁକି ନା ଆମେ ତିନି ପ୍ରକାର ପାପ କାର୍ଯ୍ୟ କରିଥାଉ। ଶରୀର ଦ୍ୱାରା ଆମେ ପାପ କାର୍ଯ୍ୟ କରିଥାଉ ଏବଂ ମନ ଦ୍ୱାରା ଆମେ ପାପ କାର୍ଯ୍ୟ କରିଥାଉ ଏବଂ ବାଣୀ ଦ୍ୱାରା ଆମେ ପାପ କାର୍ଯ୍ୟ କରିଥାଉ, କାୟ ମନ ଏବଂ ବାକ୍ୟ। ତେଣୁ ତିନି ଜଣ ଜମଦୂତ ଆସିଲେ ଅଜାମକୁ ନେବା ପାଇଁ। ତେବେ ଅଜାମିର ଯେତେବେଳେ ଏମାନଙ୍କୁ ଦେଖି ଭୟଭୀତ ହେଲା, ତେଣୁ ବ୍ୟକ୍ତି ଭୟଭୀତ ଅବସ୍ଥାରେ କାହାର ଆଶ୍ରୟ ଗ୍ରହଣ କରିବାକୁ ଚାହିଁ ଏହି ଭୟଜନକ ସ୍ଥିତିରୁ ରକ୍ଷା ପାଇବା ପାଇଁ, ଏହା ସହଜ କଥା। ତେଣୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଆଶ୍ରୟ ଗ୍ରହଣ କରିନାହାନ୍ତି ସେମାନେ ପରିବାରର ଆଶ୍ରୟ ଗ୍ରହଣ କରିଛନ୍ତି, ପୁତ୍ର କନ୍ୟାଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି, ବନ୍ଧୁ ବାନ୍ଧବଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି, ପିତାମାତାଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି ବା ପତି ପତ୍ନୀଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି। ତେଣୁ ମୃତ୍ୟୁ ସମୟରେ ସେମାନେ ଭୟଭୀତ ହେଲେ କାହାକୁ ଖୋଜିବେ? ସେ ସମୟରେ ନିଜର ଆତ୍ମୀୟ ସ୍ୱଜନ ପରିବାର ଲୋକଙ୍କୁ ଖୋଜିବେ, ଯେହେତୁ ସେମାନେ ଜାଣିନାହାନ୍ତି କାହାର ଆଶ୍ରୟ ମୃତ୍ୟୁ ସମୟରେ ଗ୍ରହଣ କରିବା କଥା। ତେଣୁ ଦେଖାଯାଏ ଯେ ଅନେକ ଲୋକ ମୃତ୍ୟୁ ସମୟରେ ମୃତ୍ୟୁ ଶବ୍ଦରେ ପଡ଼ିଥିବା ଅବସ୍ଥାରେ ଯଦି ନିକଟରେ ପରିବାରର ଲୋକମାନେ ନାହାନ୍ତି, ଆତ୍ମୀୟ ସ୍ୱଜନ ନାହାନ୍ତି, ପୁତ୍ରକନ୍ୟା ନାହାନ୍ତି, ସେମାନଙ୍କୁ ଖୋଜିଥାନ୍ତି ଯେ ସେମାନଙ୍କୁ ଟିକେ ଡାକ, ମୁଁ ଟିକେ ଦେଖିବି, କାହିଁକି ନା ସେମାନଙ୍କ ପ୍ରତି ତାଙ୍କର ଆସକ୍ତି ରହିବ। ତେଣୁ ମୃତ୍ୟୁ ସମୟରେ ସେମାନେ ମନେ କରନ୍ତି ଯାହା ପ୍ରତି ବେଶୀ ଆସକ୍ତ, ଅତ୍ୟଧିକ ଆସକ୍ତ, ସେତେବେଳେ ଭଗବାନ ମନେ କରନ୍ତି। ତେଣୁ ଅଜାମିନ ଯେହେତୁ ଶିଶୁ ପୁତ୍ର ପ୍ରତି ଆସକ୍ତ ହୋଇଥିଲା, ତେଣୁ ଏହି ଜନଦୂତ ମାନଙ୍କୁ ଦର୍ଶନ କରି ଅତ୍ୟନ୍ତ ଭୟଭୀତ ହୋଇ ଅଜାମିନ କାନ୍ଦିବାକୁ ଆରମ୍ଭ କଲେ ଭୟରେ। ଅନେକ ସମୟରେ ଲୋକମାନେ ଭୟରେ ମଳମୂତ୍ର ତ୍ୟାଗ କରିଥାନ୍ତି ମୃତ୍ୟୁ ସମୟରେ ଏବଂ କ୍ରନ୍ଦନ ମଧ୍ୟ କରିଥାନ୍ତି, କିନ୍ତୁ ଏକଥା ସେମାନେ କାହାକୁ କହିପାରନ୍ତି ନାହିଁ, ବ୍ୟକ୍ତ କରିପାରନ୍ତି ନାହିଁ। ସେମାନେ ଜନଲୋକମାନଙ୍କୁ ଦର୍ଶନ କରନ୍ତି, ଚିତ୍କାର କରନ୍ତି, କିନ୍ତୁ କାହାକୁ କହିପାରନ୍ତି। ସେମାନେ ଦେଖୁଥାନ୍ତି ଯେ କିପରି ଜନଲୋକମାନେ ଆସୁଛନ୍ତି, ତାର ଆତ୍ମାକୁ ଟାଣି ନେଉଛନ୍ତି ହୃଦୟ। ତେଣୁ ଅଜାମିର ଭୟଭୀତ ହେଇ ସେ ଆସକ୍ତ ଥିବା ନିଜର ଶିଶୁପୁତ୍ର ପ୍ରତି ଏବଂ ଅଜାମିର ଶିଶୁପୁତ୍ର ନାରାୟଣ ନିକଟରେ କ୍ରୀଡ଼ା କରୁଥିଲ ଖେଳୁଥିଲ, ତେଣୁ ଅଜାମିର ଭୟରେ କ୍ରନ୍ଦନ କରି ସେ ଶିଶୁପୁତ୍ର ନାରାୟଣଙ୍କୁ ଡାକ କି ନାରାୟଣ ନାରାୟଣ। କିନ୍ତୁ ସେ ଭଗବାନ ନାରାୟଣଙ୍କୁ ଡାକୁ, ଶିଶୁ ପୁତ୍ର ନାରାୟଣଙ୍କୁ ଡାକୁ, ଶିଶୁ ପୁତ୍ରକୁ ଲକ୍ଷ୍ୟ କରି ଡାକୁ। ତେବେ ଅଜାମିରର ବହୁତ ବଡ଼ ସୌଭାଗ୍ୟ ଥିଲା ଯେ ଅତି କମରେ ସେ ତାର ପୁତ୍ର ନାମ ନାରାୟଣ ରଖିଥିଲା। କାହିଁକି ନା ତାର ବାଲ୍ୟକାଳର ସଂସ୍କାର ଥିଲା, ସେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲା, ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପୂଜା କରୁଥିଲା, ସେ ସଂସ୍କାର ତାର ରହିଥିଲା। ଏବଂ ପ୍ରାଚୀନ କାଳରେ ସାଧାରଣତଃ ପିତାମାତାମାନେ ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ରଖିଥାନ୍ତି, ତେଣୁ ପିତାମାତାମାନେ ଭାବିଥାନ୍ତି ଯେ ପିଲାମାନଙ୍କୁ ଡାକିବା ସମୟରେ ଅତିକ୍ରମରେ ଭଗବାନଙ୍କର ନାମ ଉଚ୍ଚାରିତ ହୋଇଯିବ, ଯାହାଦ୍ୱାରା ସେମାନେ ଲାଭାନ୍ୱିତ ହେବେ। ଆଉ ତ ଆଜିକାଲିର ପିତାମାତାମାନେ ଆଉ ଭଗବାନଙ୍କ ନାମ ରଖୁନାହାନ୍ତି, କାରଣ ସେମାନେ ସବୁ ଆଧୁନିକ ପିତାମାତା, ତେଣୁ ପିଲାମାନଙ୍କର ଆଧୁନିକ ନାମ ରଖିବା ପାଇଁ ପସନ୍ଦ କରିଥାନ୍ତି। ଚିଟୁ ପିଣ୍ଟୁ ମିଣ୍ଟୁ ଯାହା କୌଣସି କିଛି ଅର୍ଥ ନାହିଁ, ବା ପିତାମାତାଙ୍କର କିଛି ଲାଭ ହେବନି ତାଙ୍କ ସେପରି ନାମ ଧରି ଡାକେ। କିନ୍ତୁ ଆମେ ଦେଖିବା ଅଜାମେର ଯେହେତୁ ଭଗବାନଙ୍କର ନାମ ଦେଇଥିଲା ତାର ଶିଶୁ ପୁତ୍ରକୁ, ଏବଂ ବ୍ୟାକୁଳ ହେଇ ସେ ଶିଶୁ ପୁତ୍ର ନାରାୟଣଙ୍କୁ ଡାକୁଛି ମୃତ୍ୟୁ ସମୟରେ, କିନ୍ତୁ ଏଇ ନାରାୟଣ ନାମ ଉଚ୍ଚାରଣ କରିଥିବା ହେତୁ ତାର ରକ୍ଷା ହେଇଗଲା। କାରଣ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଭଗବତ ଗୀତାରେ କି ଅନ୍ତା କାଳେ ତମାମ ଏବଂ ସ୍ମରଣ ମୁକ୍ତା କଳେବର ଯାତ୍ରି ସମଭାବ ଜାତି ନାତି ପ୍ରଶଂସା। କି ମୃତ୍ୟୁ ସମୟରେ ଯେଉଁମାନେ ମୋତେ ସ୍ମରଣ କରେ ଭଗବାନ କୃଷ୍ଣ କହିଛନ୍ତି, ଅନ୍ତା କାଳେ ତମାମ ଏବଂ ସ୍ମରଣ ମୁକ୍ତ କଳେବର, ଯେ ମୋତେ ସ୍ମରଣ କରି ମୋର ନାମ ଉଚ୍ଚାରଣ କରି ଶରୀର ତ୍ୟାଗ କରିବ, ମୃତ୍ୟୁ ପରେ ସେ ମୋର ଧାମକୁ ପ୍ରାପ୍ତ। ଭଗବାନ କୃଷ୍ଣଙ୍କର ଧାମ ବୈକୁଣ୍ଠ ଗୋଲୋକ ବୃନ୍ଦାବନ ଧାମକୁ ପ୍ରାପ୍ତ। ତେଣୁ ଅଜାମେର ମୃତ୍ୟୁ ସମୟ ଏବଂ ସେ ନାରାୟଣ ନାମ ଉଚ୍ଚାରଣ କରିଛି, ଯଦିଓ ସେ ଭଗବାନ ନାରାୟଣଙ୍କୁ ଡାକି ନାହିଁ କିନ୍ତୁ ପୁତ୍ର ନାରାୟଣଙ୍କୁ ଡାକିଛି, କିନ୍ତୁ ନାରାୟଣ ନାମ ସେ ଉଚ୍ଚାରଣ କରିଛି। ତେଣୁ ଏଇ ନାରାୟଣ ନାମ ଶ୍ରବଣ କରି ଚାରିଜଣ ବିଷ୍ଣୁ ତ ଆସି ସେଠାରେ ପହଞ୍ଚିଥାନ୍ତି। ତେବେ ଅଜାମିର ଯଦିଓ ତାର ଶିଶୁ ପୁତ୍ରକୁ ବ୍ୟାକୁଳ ହୋଇ ଡାକିଛି ଏବଂ ଶିଶୁ ପୁତ୍ର ଯେଉଁ ନାମଦାନ କରିଛି ନାରାୟଣ, ସେ ନାମ ତ ଭଗବାନ ବିଷ୍ଣୁଙ୍କର ନା, ଭଗବାନ ବିଷ୍ଣୁଙ୍କର ନାମ ନାରାୟଣ, ସେ ଭଗବାନଙ୍କର ନାମକୁ ସେ ଶିଶୁ ପୁତ୍ରକୁ ଦେଇଛି, ଶିଶୁ ପୁତ୍ରରେ ସ୍ୱତନ୍ତ୍ର କୌଣସି ନାମ ନାହିଁ। ତେଣୁ ନାମ ସେ ଯଦିଓ ଶିଶୁ ପୁତ୍ର ଉଦ୍ଦେଶ୍ୟରେ ଉଚ୍ଚାରଣ କରିଛି, କିନ୍ତୁ ନାମ ଉଚ୍ଚାରଣ କରିଛି ଭଗବାନ ନାରାୟଣ। ତେଣୁ ଭଗବାନ ତାଙ୍କର ଦୂତମାନଙ୍କୁ ପ୍ରେରଣ କରିଛନ୍ତି, କାରଣ ଭଗବାନ ଗୀତାରେ କହୁଛନ୍ତି ଯେ ଅର୍ଜୁନ ପ୍ରତିଜାନୀ ନାମେ ଭକ୍ତା ପ୍ରଣଶ୍ୟତି, ଯେ ଅର୍ଜୁନ ତୁମେ ଦୃଢ଼ତା ପୂର୍ବକ ସଂସାରରେ ଘୋଷଣା କରିବେ, କଣ ଘୋଷଣା କର ଯେ ମୋର ଭକ୍ତ କେବେ ବିନାଶ ହେବ ନାହିଁ, ମୋର ଭକ୍ତକୁ ମୁଁ ସ୍ୱୟଂ ସୁରକ୍ଷା ପ୍ରଦାନ କରିବି। ତେଣୁ ଅଜାମିର ଯଦିଓ ଶିଶୁ ପୁତ୍ର ଉଦ୍ଦେଶ୍ୟରେ ନାମ ଉଚ୍ଚାରଣ କରିଛି, କିନ୍ତୁ ସେ ଭଗବାନ ନାରାୟଣଙ୍କର ନାମ ଉଚ୍ଚାରଣ କରିଛି। ତେଣୁ ଚାରିଜଣ ବିଷ୍ଣୁ ତ ଆସି ସେଠାରେ ପହଞ୍ଚିଛନ୍ତି ଅଜାମିରକୁ ରକ୍ଷା କରିବା ପାଇଁ ଯମଦୂତମାନଙ୍କ କବଳ। ଏବଂ ଅଜାଣରେ ଦୃଶ୍ୟ ସବୁ ଦେଖୁଛି ଅଚେତନ ଅବସ୍ଥା ଯେ କିପରି ଭାବରେ ଯମଦୂତ ମାନେ ଆସି ଭୟଙ୍କର ରୂପ ଧାରଣ କରି ତାର ହୃଦୟରୁ ତାର ଆତ୍ମାକୁ ବାନ୍ଧି କରି ଟାଣି ହଉଥିଲେ ଏବଂ ସେହି ସମୟରେ ଏ ଚାରିଜଣ ଦିବ୍ୟ ଦର୍ଶନ ବ୍ୟକ୍ତି ଆସି ସେଠାରେ ଉପସ୍ଥିତ ହୋଇ ସେମାନେ କ'ଣ କଲେ ଯମଦୂତ ମାନଙ୍କୁ ବାରଣ କଲେ ଗୁରୁ ଗମ୍ଭୀର ସ୍ତରରେ ଏହି ବିଷ୍ଣୁଦୂତ ମାନେ ଯମଦୂତ ମାନଙ୍କୁ ବାରଣ କଲେ କହିଲେ ଯେ ତୁମେମାନେ ଅଜାମର ଆତ୍ମାକୁ ଆଉ ନେଇପାରିବ ନାହିଁ କାରଣ ଯମଦୂତ ମାନେ ବର୍ତ୍ତମାନ ଅଜାମର ଆତ୍ମାକୁ ନେବା ପାଇଁ ଚେଷ୍ଟା କରୁଛି ତାର ମୃତ୍ୟୁ ସମୟ ଆସି ଉପସ୍ଥିତ ହୋଇଯାଇଥିଲା ଅଜାମର କିନ୍ତୁ ସେହି ନାରାୟଣ ନାମ ଉଚ୍ଚାରଣ କରିଥିବା ହେତୁ ବର୍ତ୍ତମାନ ବିଷ୍ଣୁଦୂତ ମାନେ ଆସି ଯମଦୂତ ମାନଙ୍କୁ ବାରଣ କରୁଛନ୍ତି ଯେ ସେମାନେ ଅଜାମିଳର ଆତ୍ମାକୁ ନେଇପାରିବେ ନାହିଁ ତେଣୁ ବିଷ୍ଣୁଦୂତ ମାନେ ଯେତେବେଳେ ବାରଣ କଲେ ସେତେବେଳେ ଯମଦୂତ ମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ କାରଣ ସେମାନେ କେବେ ଜୀବନରେ ବିଷ୍ଣୁଦୂତ ମାନଙ୍କୁ ଦେଖିନଥିଲେ କାରଣ ବିଷ୍ଣୁଦୂତ ଏବଂ ଯମଦୂତ ମାନଙ୍କର କାର୍ଯ୍ୟକ୍ଷେତ୍ର ଅଲଗା ଅଲଗା ଯମଦୂତ ମାନେ ସେମାନେ ଯାଇଥାନ୍ତି ପାପୀମାନଙ୍କୁ ଆଣିବା ପାଇଁ ତେଣୁ ଯମଦୂତ ମାନଙ୍କର କାର୍ଯ୍ୟକ୍ଷେତ୍ର ହେଲା ଯେଉଁଠାରେ ପାପୀମାନେ ଅଛନ୍ତି ସେଠାକୁ ଯିବେ ଯମଦୂତ ମାନେ ସେମାନଙ୍କୁ ବାନ୍ଧି ଆଣିବା ଏବଂ ବିଷ୍ଣୁଦୂତ ମାନେ ସେମାନେ ଯାଇଥାନ୍ତି ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କୁ ମୃତ୍ୟୁ ସମୟରେ ଭଗବାନଙ୍କର ଧାମକୁ ଆଣିବା ତେଣୁ ବିଷ୍ଣୁଦୂତ ମାନଙ୍କର ଏବଂ ଯମଦୂତ ମାନଙ୍କର କାର୍ଯ୍ୟକ୍ଷେତ୍ର ସବୁ ଅଲଗା ଅଲଗା କିନ୍ତୁ ଏହା ହେଉଛି ପ୍ରଥମଥର ପାଇଁ ବିଷ୍ଣୁଦୂତ ଏବଂ ଯମଦୂତଙ୍କର ସାକ୍ଷାତକାର ହେଉ ଭେଟ ହେଉ କାରଣ ଯମଦୂତ ମାନେ ଅଜାଗରକୁ ପାପୀ ବୋଲି ଜ୍ଞାନ କରି ତାକୁ ଧରି ନେବା ପାଇଁ ଆସିଥିଲେ ଏବଂ ଯେହେତୁ ଅଜାଗର ମୃତ୍ୟୁ ସମୟରେ ଭଗବାନଙ୍କର ନାମ ଉଚ୍ଚାରଣ କରିଛି ତେଣୁ ତାକୁ ରକ୍ଷା କରିବା ପାଇଁ ବିଷ୍ଣୁଦୂତ ମାନେ ଆସି ପହଞ୍ଚିଲେ ତେଣୁ ପ୍ରଥମଥର ପାଇଁ ସେମାନଙ୍କର ଭେଟ ହେଲା ଯମଦୂତ ଆଉ ବିଷ୍ଣୁଦୂତ ମାନଙ୍କର ତେଣୁ ବିଷ୍ଣୁଦୂତ ମାନଙ୍କର ସୁନ୍ଦର ରୂପ ଦର୍ଶନ କରି ଯମଦୂତ ମାନେ ଆଶ୍ଚର୍ଯ୍ୟଚକିତ ହେଇଗଲେ ସେମାନେ ଭାବୁଛନ୍ତି ଯେ ଏମାନେ କିଏ ଚାରିଜଣ ବିଷ୍ଣୁଦୂତ ଆସିଛନ୍ତି ଅଜାମକୁ ରକ୍ଷା କରିବା ପାଇଁ ଏମାନେ ତିନିଜଣ ଯମଦୂତ ଅଛନ୍ତି ସେଠାରେ ଯେଉଁମାନେ ଅଜାମର ଆତ୍ମାକୁ ନେବା ପାଇଁ ଆସିଥିଲେ ତେଣୁ ଯମଦୂତ ମାନେ ଭାବୁଛନ୍ତି ଯେ ଏମାନେ କିଏ ଏ କେଉଁ ଦଳ ଆସିଛନ୍ତି ଏମାନେ କାହିଁକି ଆମକୁ ଆମ ସରକାରୀ କାର୍ଯ୍ୟରେ ବାଧା ଉତ୍ପନ୍ନ କରୁଛନ୍ତି ଯେପରି ପୁଲିସ ବାବା ଅଛନ୍ତି ତାଙ୍କର ସରକାରୀ କାର୍ଯ୍ୟରେ ଯଦି କେହି ବାଧା ଉତ୍ପନ୍ନ କରେ ତାହେଲେ ସେମାନଙ୍କୁ ଦଣ୍ଡିତ କରାଯାଇଛି ତେଣୁ ଯେମିତି ସେମାନେ ଭାବୁଛନ୍ତି ଯେ ଏଇ ଆମର ସରକାରୀ କାର୍ଯ୍ୟ ଧର୍ମରାଜଙ୍କର କାର୍ଯ୍ୟ ଏଥିରେ ଏମାନେ କାହିଁ ବାଧା ଉତ୍ପନ୍ନ କରୁଛନ୍ତି ତେଣୁ ଏମାନଙ୍କୁ ଦଣ୍ଡିତ ହେବା କଥା ଏପର୍ଯ୍ୟନ୍ତ କେହି ଆମ କାର୍ଯ୍ୟରେ ବାଧା ଉତ୍ପନ୍ନ କରିନଥିଲେ ଏ ପ୍ରଥମ ଥର ପାଇଁ ଏମାନେ କେଉଁଠାରୁ ଆସିଲେ ବର୍ତ୍ତମାନ ଆମକୁ ମନା କରୁଛନ୍ତି ଅଧ୍ୟାୟକୁ ନେବା ପାଇଁ ତେଣୁ ସେମାନେ ଆଶ୍ଚର୍ଯ୍ୟଚକିତ ହୋଇ ବିଷ୍ଣୁଦୂତ ମାନଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଆପଣମାନେ କିଏ କେଉଁଠାରୁ ଆସିଛନ୍ତି ଆପଣମାନେ କାହାର ସେବକ ଆପଣମାନେ କ'ଣ କୌଣସି ଦେବତା ନା ଉପଦେବତା ବା ସିଦ୍ଧ ସତ୍ତ ଆପଣମାନେ କିଏ ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତି ତାପରେ ଆମେ କଥାବାର୍ତ୍ତା ହେବୁ ତେଣୁ ପୁଣି ଦେବସ୍ଥମାନେ କହୁଛନ୍ତି ଯେ ଆପଣମାନେ ଦେଖିବା ପାଇଁ ବହୁତ ସୁନ୍ଦର ଦେଖାଯାଉଛନ୍ତି ଜାମଦ ପ୍ରଶଂସା କରୁଛନ୍ତି ବିଶ୍ୱଙ୍କର ରୂପର, କାରଣ ଜାମଦୂତ ମାନେ ଦେଖିବା ପାଇଁ ଏକ ସୁନ୍ଦର ମୂର୍ତ୍ତି, ତାଙ୍କୁ ଦେଖିଲେ ଭୟ ଲାଗିବ, ଭୟଙ୍କର ମୂର୍ତ୍ତି, କିନ୍ତୁ ବିଷ୍ଣୁଙ୍କର ମାନେ ଦେଖିବା ପାଇଁ ବହୁତ ସୁନ୍ଦର, ଭଗବାନ ବିଷ୍ଣୁଙ୍କ ପରି ସୁନ୍ଦର, ଏବଂ ଭଗବାନ ବିଷ୍ଣୁ ଯେପରି ଚତୁର୍ଭୁଜ ମୂର୍ତ୍ତି ଧାରଣ କରିଥାନ୍ତି, ତେଣୁ ବୈକୁଣ୍ଠରେ ଥିବା ତାଙ୍କର ଭକ୍ତମାନେ ବିଷ୍ଣୁ ଦୂତମାନେ ମଧ୍ୟ ସେମାନେ ସବୁ ଚତୁର୍ଭୁଜ ମୂର୍ତ୍ତି, ଏବଂ ଚାରି ହାତରେ ଭଗବାନ ବିଷ୍ଣୁ ଯେପରି ସେମାନେ ମଧ୍ୟ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଥାନ୍ତି ବିଷ୍ଣୁ ଦୂତମାନେ, ତେଣୁ ଅନେକ ସମୟରେ ବୈକୁଣ୍ଠରେ ଭଗବାନ ବିଷ୍ଣୁଙ୍କୁ ଚିହ୍ନିବା କଷ୍ଟସାଧ୍ୟ ହୋଇଥିଲେ, କାରଣ ତାଙ୍କ ପରି ଦିବ୍ୟ ଦର୍ଶନ ତାଙ୍କର ଭକ୍ତମାନେ ସବୁ ଚତୁର୍ଭୁଜ ମୂର୍ତ୍ତି ସମସ୍ତେ ଶଙ୍ଖଚକ୍ରେ ଗଲାପଦ୍ମ ଧାରଣ କରିଥାନ୍ତି, ତାହେଲେ ଆମେ କେମିତି ଚିହ୍ନିବା କିଏ ଭଗବାନ ବିଷ୍ଣୁ? ଭଗବାନ ବିଷ୍ଣୁ ଯେପରି ତାଙ୍କର ରୂପ, ସେ ଯେପରି ମୁକୁଟ କୁଣ୍ଡଳ ଧାରଣ କରିଛନ୍ତି, ଚତୁର୍ଭୁଜ ଶଙ୍ଖଚକ୍ର ଗଲାପଦ୍ମ ଧାରଣ କରିଛନ୍ତି, ତାଙ୍କର ଭକ୍ତମାନେ ମଧ୍ୟ ଠିକ୍ ସେହିପରି ସୁଦର୍ଶନ ଦେଖିବା ପାଇଁ ସୁନ୍ଦର, ମସ୍ତକରେ ମୁକୁଟ, କର୍ମରେ କୁଣ୍ଡଳ, ଏବଂ ଚତୁର୍ଭୁଜରେ ଶଙ୍ଖଚକ୍ରେ ଗଦାପଦ୍ମ, ତାହେଲେ କିପରି ଭାବରେ ଆମେ ଚିହ୍ନିବା ଭଗବାନ ବିଷ୍ଣୁ କିଏ ତାଙ୍କ ହିତରେ? ଭଗବାନ ବିଷ୍ଣୁଙ୍କର କେତୋଟି ଚିହ୍ନ ରହିଛି ଯାହା ତାଙ୍କର ଭକ୍ତଙ୍କଠୁ ତାଙ୍କୁ ଅଲଗା କରିଥାଏ। ଭଗବାନ ବିଷ୍ଣୁଙ୍କର ବକ୍ଷଦେଶରେ ଶ୍ରୀବତ୍ସ ଚିହ୍ନ ରହିଛି ଯାହାକି ତାଙ୍କ ଭକ୍ତମାନଙ୍କ ବକ୍ଷଦେଶରେ ନାହିଁ, କାରଣ ଲକ୍ଷ୍ମୀ ଦେବୀ ଭଗବାନ ବିଷ୍ଣୁଙ୍କର ବକ୍ଷଦେଶରେ ନିତ୍ୟ ନିବାସ କରୁଛନ୍ତି, ତେଣୁ ଶ୍ରୀଭତ୍ସ ଚିହ୍ନ ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ଜାଣି ହେବ ଭଗବାନ ବିଷ୍ଣୁ, ତେଣୁ ଭଗବାନ ବିଷ୍ଣୁ ତାଙ୍କର ଗଳାଦେଶରେ କୌସ୍ତୁଭ ମଣି ଧାରଣ କରିଥାନ୍ତି, ତେଣୁ ସେଥିରୁ ଜାଣି ହେବ ଯେ ଭଗବାନ ବିଷ୍ଣୁ। ତେବେ ଏହି ବିଷ୍ଣୁତମାନଙ୍କୁ ଦେଖି ଜାମଦୂତମାନେ ସେମାନେ ସେମାନଙ୍କୁ କହୁଛନ୍ତି, ସେମାନଙ୍କୁ ପ୍ରଥମେ ପ୍ରଶ୍ନ କଲେ ଯେ ଆପଣମାନେ କିଏ କେଉଁଠୁ ଆସିଛନ୍ତି, କାହାର ସେବକ, ପୁଣି ତାଙ୍କର ରୂପ ବର୍ଣ୍ଣନା କରି କହୁଛନ୍ତି କି ସର୍ବେ ପଦ୍ମ ପାଖ୍ୟା କୀତ କୌଶୟ ବାସ। ଏହି ବିଷ୍ଣୁତମାନଙ୍କର କି ପ୍ରକାର ରୂପ ଥିଲା ଜାମଦୂତମାନେ ତାଙ୍କ ଭାଷାରେ କହୁଛନ୍ତି ଯେ ଆପଣମାନେ ସମସ୍ତେ ସର୍ବେ ପଦ୍ମ ପଳାପାଖ୍ୟା, ଆପଣମାନଙ୍କର ଚକ୍ଷୁ ଗୁଡ଼ିକ ବହୁତ ସୁନ୍ଦର ଦେଖିବାକୁ, ତେଣୁ ଯେଉଁ ଚକ୍ଷୁ ଗୁଡ଼ିକ ପଦ୍ମଫୁଲର ପାଖଡ଼ା ପରି ସେଗୁଡ଼ିକ ବହୁତ ସୁନ୍ଦର ଲାଗେ, ସୁନ୍ଦର ପଦ୍ମପତ୍ରର ପାଖଡ଼ା ପରି ଚକ୍ଷୁ, ଯାହା ଭଗବାନ ବିଷ୍ଣୁଙ୍କର ମଧ୍ୟ ସେହିପରି ପଦ୍ମ ନେତ୍ର, ତେଣୁ ଜାମଦୂତମାନେ କହୁଛନ୍ତି ଆପଣମାନେ ସମସ୍ତେ ପଦ୍ମ ଫୁଲର ପାଖୁଡ଼ା ପଦ୍ମ ଆପଣମାନଙ୍କର ଚକ୍ଷୁ ଦେଖିବା ପାଇଁ ବହୁତ ସୁନ୍ଦର, ଏବଂ ଆପଣମାନେ କୀତ କୌଶଳ ହେବା ଆପଣମାନେ କୀତ ବସ୍ତ୍ର ହଳଦିଆ ବସ୍ତ୍ର ଧାରଣ କରିଛନ୍ତି, ଏହି ବିଷ୍ଣୁତମାନଙ୍କର ବର୍ଣ୍ଣ ମଧ୍ୟ ଶ୍ୟାମ ବର୍ଣ୍ଣ, ଭଗବାନ ବିଷ୍ଣୁଙ୍କର ବର୍ଣ୍ଣ ସଦୃଶ, ତେଣୁ ଶ୍ୟାମ ବର୍ଣ୍ଣରେ ପିତବସ୍ତ୍ର ବହୁତ ସୁନ୍ଦର ଲାଗେ ହଳଦିଆ ବସ୍ତ୍ର, ତେଣୁ ଭଗବାନ କୃଷ୍ଣଙ୍କର ମଧ୍ୟ ଏପରି ପିତବସ୍ତ୍ର ପିତ ବାସ, ତେଣୁ ଶ୍ୟାମ ବର୍ଣ୍ଣରେ ପିତବସ୍ତ୍ର ବହୁତ ସୁନ୍ଦର ଦେଖାଯାଏ, ତେଣୁ ଏ ବିଷ୍ଣୁତମାନେ ପିତ ବସ୍ତ୍ର ଧାରଣ କରି ପିତ କୌଶଳ ବାସ, ଅର୍ଥାତ୍ ଏମାନେ ସବୁ ରେଶମୀ ବସ୍ତ୍ର ପିନ୍ଧିଛନ୍ତି, ଏହି ବିଷ୍ଣୁତମାନେ ସବୁ ରେଶମୀ ପିତ ବସ୍ତ୍ର ଧାରଣ କରିଛନ୍ତି, ଏବଂ ଆଉ କ'ଣ ନା କିରୀଟି ନା ମସ୍ତକରେ କିରୀଟ ଧାରଣ କରିଛନ୍ତି, ମୁକୁଟ ଧାରଣ କରିଛନ୍ତି, କୁଣ୍ଡଳୀନ କର୍ମରେ କୁଣ୍ଡଳ ଧାରଣ କରିଛନ୍ତି, କିରୀଟିନ କୁଣ୍ଡଳୀନ ଲସତ ପୁଷ୍କର ମହାଳୀନ ଏବଂ ସେମାନେ ଗଳାରେ ଉପରେ ପଦ୍ମ ଫୁଲର ମାଳା ଧାରଣ କରିଛନ୍ତି ପୁଷ୍କର ମହାଳୀନ କମଳ ମହାଳୀନ ନାମ କମଳ ମହାଳୀନ କମଳ ଯେପରି ଭଗବାନ ବିଷ୍ଣୁ କମଳ ପୁଷ୍ପ ପଦ୍ମ ପୁଷ୍ପର ମାଳା ଧାରଣ କରିଥାନ୍ତି ଠିକ ସେହିପରି ତାଙ୍କର ଦୂତମାନେ ମଧ୍ୟ କମଳ ପୁଷ୍ପର ମାଳା ଧାରଣ କରିଛନ୍ତି ପଦ୍ମ ଫୁଲର ମାଳା ଧାରଣ କରିଛନ୍ତି ଏବଂ ଆଉ କିପରି ଦେଖାଯାଉଛି ସେମାନଙ୍କର ରୂପ ସର୍ବେତ ନୂତନ ବୟସ ଏବଂ ବିଷ୍ଣୁ ଦୂତମାନେ ସେମାନଙ୍କର ବୟସ ହେଉଛି ନୂତନ ବୟସ ଅର୍ଥାତ୍ ନବଯୌବ ସେମାନେ କେହି ବୃଦ୍ଧ କରି ଦେଖାଯାଉନାହାନ୍ତି ନବ ଯୁବକ କରି ଦେଖାଯାଉଛନ୍ତି ପ୍ରକୃତ ପକ୍ଷେ ବୈକୁଣ୍ଠରେ କେହି ବୃଦ୍ଧ ନାହାନ୍ତି ସମସ୍ତେ ଯୁବାବସ୍ଥାରେ ଅଛନ୍ତି ଭଗବାନ ବିଷ୍ଣୁ ଯେପରି ନବଯୌବନଂଶ ତାଙ୍କର ଭକ୍ତମାନେ ମଧ୍ୟ ନବଯୌବନଂଶ ସେମାନେ ମଧ୍ୟ ନବ ଯୁବକ କରି ଦେଖାଯାଇଛନ୍ତି କାରଣ ଯୁବାବସ୍ଥାରେ ସମସ୍ତେ ସୁନ୍ଦର ଦେଖାଯାଉ ସେ ବ୍ୟକ୍ତି ସୁନ୍ଦର ହେଉ ବା ଅସୁନ୍ଦର ହେଉ ଯୁବାବସ୍ଥାରେ ସମସ୍ତେ ସୁନ୍ଦର ଦେଖାଯାଏ ଯୁବାବସ୍ଥା ଏପରି ଏକ ବୟସ ତା ବ୍ୟକ୍ତିର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ ତେଣୁ ଭଗବାନ ସବୁ ସମୟରେ ଯୁବାବସ୍ଥାରେ ଥାନ୍ତି ତେଣୁ ତାଙ୍କୁ କୁହାଯାଇଛି ନବଯୌବନ ଆଦ୍ୟ ପୁରାଣ ପୁରୁଷ ନବଯୌବନ ଭଗବାନ କୃଷ୍ଣ ହେଉଛନ୍ତି ଆଦ୍ୟ ପୁରାଣ ପୁରୁଷ ସେ ସମସ୍ତଙ୍କ ଠାରୁ ପୁରୁଣା ଭଗବାନ କୃଷ୍ଣ କାରଣ ସେ ହେଉଛନ୍ତି ଆଦି ତାଙ୍କଠାରୁ ସବୁ କିଛି ଆସିଛି ସମସ୍ତ ପ୍ରାଣୀମାନେ ତାଙ୍କଠାରୁ ଅଛନ୍ତି ସୃଷ୍ଟି ତାଙ୍କଠାରୁ ସମ୍ଭବ ହେଉଛି ତେଣୁ ସବୁଠାରୁ ପ୍ରାଚୀନ ବ୍ୟକ୍ତି ହେଉଛନ୍ତି ଭଗବାନ ଆଦ୍ୟ ପୁରାଣ ପୁରୁଷ କିନ୍ତୁ ନବଯୌବନ କିନ୍ତୁ ତାଙ୍କର ରୂପ ହେଉଛି ନବଯୁବକ ପରି ସାଧାରଣତଃ କେହି ଭାବିବେ ଯେ ଯଦି ଭଗବାନ ସବୁଠାରୁ ପୁରୁଣା ତାହେଲେ ସେ ସବୁଠାରୁ ବୃଦ୍ଧ ହୋଇଥିବେ କିନ୍ତୁ ଭଗବାନ ବୃଦ୍ଧ ନୁହଁ ସେ ନବଯୁବକ ପରି ସବୁ ସମୟରେ ଦେଖାଯାଉଥାନ୍ତି ଯେପରି ଭଗବାନ କୃଷ୍ଣ ଯେତେବେଳେ ଦ୍ୱାପର ଯୁଗରେ ଅବତରିତ ହେଲେ ସେତେବେଳେ ସେ 125 ବର୍ଷ ପର୍ଯ୍ୟନ୍ତ ଲୀଳା କରିଥିଲେ କିନ୍ତୁ ସେ ଅବସ୍ଥାରେ ମଧ୍ୟ ଭଗବାନ କୃଷ୍ଣ ନବଯୁବକ ପରି ଦେଖାଯାଉଛନ୍ତି ସେ କେବଳ ବୃଦ୍ଧ ହେଇନଥିଲେ ତାହା ହେଉଛି ଭଗବାନଙ୍କର ନିତ୍ୟ ରୂପ ଠିକ ସେହିପରି ତାଙ୍କର ଭକ୍ତମାନେ ମଧ୍ୟ ଭଗବାନଙ୍କ ଧାମରେ ସେପରି ନବଯୁବ ଯୁବାବସ୍ଥାରେ ଥାନ୍ତି ତେଣୁ ସେମାନେ କେବଳ ବୃଦ୍ଧ ହୁଅନ୍ତି ନାହିଁ ଆଉ ଦେଖିବା ପାଇଁ ଅତ୍ୟଧିକ ସୁନ୍ଦର ସେମାନେ ଦେଖାଯାଏ ଏପରିକି ଯମଦୂତମାନେ ମଧ୍ୟ ବିଷ୍ଣୁତମାନଙ୍କ ରୂପରେ ଆକୃଷ୍ଟ ହେଇ ତାଙ୍କ ରୂପ ବର୍ଣ୍ଣନା କରୁଛନ୍ତି ଯମଦୂତମାନେ ତେଣୁ ପୁଣି କଣ କହୁଛନ୍ତି ସର୍ବେ ନୂତନ ବୟସ ସର୍ବେ ଚାରୁ ଚତୁର୍ଭୁଜ ସମସ୍ତଙ୍କର ବୟସ ଯୁବକ ଅବସ୍ଥାରେ ସମସ୍ତେ ଅଛନ୍ତି ଅର୍ଥାତ୍ ଯୁବାବସ୍ଥାରେ ଏବଂ ସମସ୍ତଙ୍କର ଯୋଉ ଚାରୋଟି ଭୁଜ ରହିଛି ଦେଖିବା ପାଇଁ ଅତି ସୁନ୍ଦର ଏବଂ ସେ ଭୁଜରେ ମଧ୍ୟ ବାହୁରେ ମଧ୍ୟ ସେମାନେ ବିଭିନ୍ନ ଅଳଙ୍କାର ଲଗେଇଛନ୍ତି ଦେଖିବା ପାଇଁ ବହୁତ ସୁନ୍ଦର ଦେଖାଯାଉଛି ଏବଂ ତା ସହିତ ଧନୁ ନିଶଙ୍ଗାଶ୍ରୀ ଗଦା ଶଙ୍ଖ ଚକ୍ରାମ ଭୁଜଶ୍ରିୟ ସେମାନେ ଏଇ ଯୋଉ ଚାରୋଟି ହାତରେ ସେମାନେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧନୁ ତରବାରୀ ତେଣୁ ତୁଣୀର ଏସବୁ ଧାରଣ କରିଥାନ୍ତି ଏବଂ ତା ସହିତ ବିଶ୍ୱଭିତ୍ତିମୟ ଆଲୋକା ଏବଂ ସେମାନଙ୍କ ଶରୀରରୁ ତେଜ ନିର୍ଗତ ହେଉଛି ତାଙ୍କର ଶରୀର ତେଜମୟ ଶରୀର ଏବଂ ତାଙ୍କ ଶରୀର ଯେଉଁ ତେଜ ନିର୍ଗତ ହେଉଛି ତାଦ୍ୱାରା କଣ ହେଉଛି ଭିତ୍ତିମୟ ଆଲୋକା ଚତୁର୍ଥୀକର ଅନ୍ଧକାର ତା ଦ୍ୱାରା ଦୂରୀଭୂତ ହୋଇଯାଉଛି ତାଙ୍କ ଶରୀର ତେଜ ସେମାନେ ଦେଖିବା ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ବୃନ୍ଦାବନରେ ବାଲ୍ୟ ଲୀଳା କରୁଥିଲେ, ସେତେବେଳେ ସେ ଗୋପୀମାନଙ୍କ ଗୃହକୁ ଯାଇଥାନ୍ତି ଲବଣୀ ଚୋରି କରିବା ପାଇଁ, ଏବଂ ଗୋପୀମାନେ କୃଷ୍ଣଙ୍କୁ ଲୁଚେଇବାକୁ ଯାଇ ଲବଣୀ ସବୁ ଉଚ୍ଚ ଶିକ୍ଷା ମାନଙ୍କରେ ସବୁ ରଖିଥାନ୍ତି, ଏବଂ ଅନ୍ଧକାର ଗୃହ ମଧ୍ୟରେ ସେମାନେ ରଖିଥାନ୍ତି ଯେପରି କୃଷ୍ଣ ଦେଖିପାରିବେ ନାହିଁ କେଉଁଠାରେ ଆସି ସବୁ ଲବଣୀ। କିନ୍ତୁ କୃଷ୍ଣ ଯେତେବେଳେ ତାଙ୍କର ସଖାମାନଙ୍କୁ ଧରି ସେ ଲବଣୀ ଚୋରି କରିବାକୁ ଯାଆନ୍ତି, ଗୋପୀମାନଙ୍କର ଅନ୍ଧକାର ଗୃହରେ ପ୍ରବେଶ କରନ୍ତି, ତାଙ୍କ ଶରୀରରେ ଯେଉଁ ଜ୍ୟୋତି ବାହାରୁଛି ସେ ଜ୍ୟୋତି ଦ୍ୱାରା ସେ ଗୃହ ଆଲୋକିତ ହୋଇଯାଏ। କୃଷ୍ଣ ଅତି ସହଜରେ ଦେଖିପାରନ୍ତି ଲବଣୀ କୋଉଠି ଅଛି କୋଉଠି ଶିକାର ଅଛି, ତେଣୁ ତାଙ୍କ ସଖାମାନଙ୍କୁ ଜଣଙ୍କ ଉପରେ ଆଉ ଜଣଙ୍କୁ ରଖି ଚଢ଼େଇ କୃଷ୍ଣ ପହଞ୍ଚି ଯାଆନ୍ତି ଶିକା ପାଖରେ ଏବଂ ଲବଣୀ ଆରାମରେ ଚୋରି କରି ଚାଲିଯାଏ। ତେଣୁ ଭଗବାନଙ୍କ ଶରୀରରୁ ସେମାନେ ଜ୍ୟୋତି ନିର୍ଗତ ହୋଇଥାଏ, ସେହିପରି ତାଙ୍କର ଭକ୍ତ ତାଙ୍କର ଦୂତମାନଙ୍କ ଶରୀରରୁ ଯେଉଁ ଜ୍ୟୋତି ନିର୍ଗତ ହେଉଛି ତା ଦ୍ୱାରା ଚତୁର୍ଦ୍ଦିକ ଅନ୍ଧକାର ଦୂରୀଭୂତ ହୋଇଯାଏ। ପୁଣି କ'ଣ ହେଉଛି, କିମର୍ଥମ ଧର୍ମ ପାଉ କିଙ୍କ ରାମ ନିଷେଧ। ପୁଣି ଜନଦୂତମାନେ କହୁଛନ୍ତି ଯେ ଆପଣମାନେ ଦେଖିବା ପାଇଁ ଏତେ ସୁନ୍ଦର, ଆପଣଙ୍କ ଶରୀରରୁ ତେଜ ନିର୍ଗତ ହେଉଛି, ଆପଣମାନେ ଶଙ୍ଖଚକ୍ର ଗଦା ପଦ୍ମ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି, ତେଣୁ ଆପଣ ସମସ୍ତଙ୍କୁ ଭଦ୍ର ଲୋକ ବୋଲି ଦେଖାଯାଉଛନ୍ତି। ତେବେ ଯେପରି କୌଣସି ଭଦ୍ର ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିର କର୍ତ୍ତବ୍ୟରେ ବାଧା ଉତ୍ପନ୍ନ କରେ ନାହିଁ, ଠିକ ସେହିପରି ଆପଣମାନେ ସବୁ ଭଦ୍ର ବ୍ୟକ୍ତି ବୋଲି ଜଣା ଦେଉଛନ୍ତି, ଆପଣମାନେ ଆମେ ଯେଉଁମାନେ ଧର୍ମପାଳ ଧର୍ମରାଜଙ୍କର ସେବକ ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆସିଛୁ, ଅଜାଣ୍ୟ ପରି ପାପରେ ଆତ୍ମାକୁ ନେଇଯିବା ପାଇଁ ଆସିଛୁ, ଆପଣମାନେ ଆମକୁ ଆମର କର୍ତ୍ତବ୍ୟରେ କାହିଁକି ବାଧା ଉତ୍ପନ୍ନ କରୁଛନ୍ତି। ଯେତେବେଳେ ଜନ୍ମଦୂତମାନେ ଏପରି ପ୍ରଶ୍ନ କଲେ ବିଷ୍ଣୁଦୂତମାନଙ୍କୁ, ବିଷ୍ଣୁଦୂତମାନେ ଟିକିଏ ସ୍ମିତ ହାସ୍ୟ କଲେ, ଟିକେ ମୂଳିକି ହାସ୍ୟ ଜନ୍ମଦୂତମାନଙ୍କର ଏ ପ୍ରଶ୍ନ ଶ୍ରବଣ କଲେ, ଏବଂ ତାଙ୍କ ହସିବାର କାରଣ କାରଣ ସେମାନେ ଭାବୁଛନ୍ତି ଏଇ ଜନ୍ମଦୂତମାନେ ଯେଉଁମାନେ କି ଜମରାଜ ଧର୍ମରାଜଙ୍କର ଦୂତ, ସେମାନେ ପ୍ରକୃତପକ୍ଷେ ଧର୍ମ କ'ଣ ଜାଣିଥାନ୍ତି, ତେଣୁ ସେମାନେ ଏଇ ଅଜାଣ୍ୟ ଦେଇକି ସମସ୍ତ ପାପରୁ ମୁକ୍ତେଇ ସାରିଲାଣି, ସେପରି ବ୍ୟକ୍ତିକୁ ପାପୀ ବୋଲି ଜ୍ଞାନରେ ତାକୁ ଧରି ନେବା ପାଇଁ ଆସିଛନ୍ତି। ତେଣୁ ସେମାନଙ୍କର ଏ ପ୍ରଶ୍ନରେ ସେମାନଙ୍କର ଅଜ୍ଞତା ଦର୍ଶନ କରି ବିଷ୍ଣୁଦୂତମାନେ ସ୍ମିତା ହାସ୍ୟ କରୁଛନ୍ତି, ଭାବୁଛନ୍ତି ଏ ଜନ୍ମଦୂତମାନେ କେତେ ଅଜ୍ଞ, ଏମାନେ କିପରି ଧର୍ମର ତତ୍ତ୍ୱକୁ ଜାଣିନାହାନ୍ତି, ତେଣୁ ସେମାନେ ପ୍ରଶ୍ନ କରୁଛନ୍ତି ଜନ୍ମଦୂତ ବିଷ୍ଣୁଦୂତମାନେ, କାରଣ ଜନ୍ମଦୂତମାନେ କହିଛନ୍ତି ଯେ ଆମେ ହେଉଛୁ ଧର୍ମ ବାବାଙ୍କର କିଙ୍କର ଧର୍ମରାଜଙ୍କର କିଙ୍କର ସେବକ, ତେଣୁ ଆପଣମାନେ ଆମ କର୍ତ୍ତବ୍ୟରେ କାହିଁକି ବାଧା ଉତ୍ପନ୍ନ କରୁଛନ୍ତି, ତେଣୁ ବିଷ୍ଣୁଦୂତମାନେ ବର୍ତ୍ତମାନ ତାଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଦ୍ୱିଅନ୍ତରୀ ଧର୍ମ ରାଜସ୍ୱ ଯଦି ନିର୍ଦ୍ଦେଶ କାହାଣୀ ବ୍ରିଲିଅଣ୍ଟ ଧର୍ମ କର୍ମ ତତ୍ତ୍ୱ ଅଧର୍ମସ୍ୱ ଲକ୍ଷଣ, ତେଣୁ ସେ କହୁଛନ୍ତି ଯେ ଦ୍ୱିଅନ୍ତରୀ ଧର୍ମ ରାଜସ୍ୱ ଯଦି ନିର୍ଦ୍ଦେଶ କାହାଣୀ ନା, ତୁମେମାନେ ଯଦି ନିଜକୁ କହୁଛ ଯେ ତୁମେ ଧର୍ମରାଜଙ୍କର ନିର୍ଦ୍ଦେଶକାରୀ ନିର୍ଦ୍ଦେଶ ପାଳନକାରୀ ସେବକ, ତାହେଲେ ଦୁଇଜଣ ଧର୍ମଚାନ ତତ୍ତ୍ୱ, ତାହେଲେ ତୁମେମାନେ ଆମକୁ କୁହ ଯେ ଧର୍ମର ତତ୍ତ୍ୱ କ'ଣ, ଧର୍ମ କାହାକୁ କୁହାଯାଏ, ଧର୍ମର ଲକ୍ଷଣ କ'ଣ, ତୁମେମାନେ ଆମକୁ କୁହ। କାରଣ ଯେ ଧର୍ମରାଜଙ୍କର ସେବକ ହେବ ତାହେଲେ ସେ ମଧ୍ୟ ଧର୍ମର ତତ୍ତ୍ୱ ଜାଣିଥିବା ଆବଶ୍ୟକ। ତା ନହେଲେ ଧର୍ମରାଜଙ୍କର ଆଦେଶ ପାଳନରେ ସେ ଏକ ଭୁଲ କରିବେ ଯଦି ସେ ଧର୍ମର ତତ୍ତ୍ୱକୁ ଜାଣିବେ। କୌଣସି ନିର୍ଦ୍ଦୋଷ ବ୍ୟକ୍ତିକୁ ସେ ଧରିନେବ ଧର୍ମରାଜଙ୍କ ପାଖକୁ ତାକୁ ଦୋଷୀ ବୋଲି ଜ୍ଞାନ କରିବେ। ତେଣୁ ତୁମେମାନେ ଯଦି କହୁଛ ନିଜକୁ ଧର୍ମ ଧର୍ମରାଜଙ୍କର ସେବକ ବୋଲି ତାହେଲେ ଧର୍ମ କ'ଣ ତୁମେ ଆମକୁ ବୁଝାଅ ପ୍ରଥମ, ତାପରେ ଆମେ କଥାବାର୍ତ୍ତା ହେବ ଯେ ଧର୍ମର ତତ୍ତ୍ୱ କ'ଣ, ଧର୍ମର କ'ଣ ଲକ୍ଷଣ ଏବଂ ଅଧର୍ମର କ'ଣ ଲକ୍ଷଣ, ତାପରେ ତୁମେ ଆମମାନଙ୍କୁ କୁହ। ଏବଂ ତା ସହିତ ତୁମେ ଆହୁରି ପ୍ରଶ୍ନ କଲେ ଯେ ତୁମେ ପ୍ରଥମେ ଆମକୁ ଧର୍ମର ତତ୍ତ୍ୱ କଥା କହିବ, ଧର୍ମର ଲକ୍ଷଣ କଥା କହିବ ଏବଂ ଅଧର୍ମର ଲକ୍ଷଣ କଥା କହିବ, ଏବଂ ତାପରେ ପୁଣି ସେମାନେ ପ୍ରଶ୍ନ କରି ପଚାରୁଛନ୍ତି ଯେ ତୁମେ ଆମକୁ ଆଉ ଗୋଟେ କଥା ମଧ୍ୟ କହିବ ଯେ ଏ ସଂସାରରେ ସମସ୍ତେ ଯମରାଜଙ୍କର ଦଣ୍ଡ ପାଇବା ପାଇଁ ଯୋଗ୍ୟ, ସମସ୍ତେ ପାଇବା କଥା ନା ତାଙ୍କ ଭିତରୁ କେହି କେହି ଯମରାଜଙ୍କର ଦଣ୍ଡ ପାଇବେ? କିଏ ଦଣ୍ଡନୀୟ ବ୍ୟକ୍ତି ଯମରାଜଙ୍କ ଦ୍ୱାରା, କିଏ ଦଣ୍ଡନୀୟ ବ୍ୟକ୍ତି, କିଏ ଦଣ୍ଡ ପାଇବା ପାଇଁ ଯୋଗ୍ୟ ଆଉ କିଏ ଦଣ୍ଡ ପାଇବା ପାଇଁ ଯୋଗ୍ୟ ନୁହେଁ? ତେଣୁ ସେ କଥା ମଧ୍ୟ ଆମକୁ ତୁମମାନେ କୁହ ଯେ ସଂସାରରେ ସମସ୍ତେ ଯମରାଜଙ୍କ ଦ୍ୱାରା ଦଣ୍ଡିତ ହେବେ ନା କିଛି ଲୋକ ଦଣ୍ଡିତ ହେବେ ଆଉ କିଛି ଲୋକ ଦଣ୍ଡିତ ହେବେ? ତେଣୁ ତୁମେ ଏ ତତ୍ତ୍ୱ ଆମକୁ କୁହ। ତେଣୁ ଯେତେବେଳେ ବିଷ୍ଣୁ ତମାମେ ଏହିପରି ଯମଦୂତମାନଙ୍କୁ ପ୍ରଶ୍ନ କଲେ, ସେତେବେଳେ ଯମଦୂତମାନେ ଯାହା ଜାଣିଥିଲେ ବା ଯାହା ଯମରାଜଙ୍କ ଠାରୁ ସ୍ମରଣ କରିଥିଲେ ଯମରାଜଙ୍କର ଯାହା ଶ୍ରବଣ କରିଥିଲେ ତାହା ହିଁ ସେମାନେ ଉତ୍ତରରେ କହୁଛନ୍ତି। ତେବେ ଏଠାରେ ଲକ୍ଷ୍ୟ କରିବା କଥା ଯେ ଯମରାଜମାନେ ଧର୍ମ ତତ୍ତ୍ୱ ସମ୍ବନ୍ଧରେ ନିଜର ମନଭରା କଥା କିଛି କହୁଛନ୍ତି। ଆଜିକାଲି ଆମେ ଦେଖିବା ଧର୍ମ ସମ୍ବନ୍ଧରେ ଅନେକ ମତବାଦ, ଧର୍ମକୁ ନେଇ ବିଭିନ୍ନ ସମ୍ପ୍ରଦାୟର ସୃଷ୍ଟି ଏବଂ ପ୍ରତ୍ୟେକ ବ୍ୟକ୍ତିର ଧର୍ମ ସମ୍ବନ୍ଧରେ ମନ୍ତବ୍ୟ ମଧ୍ୟ ରହିଛି। ତେବେ ଧର୍ମ କ'ଣ ତାହା ଆମର ନିଜସ୍ୱ ମତ ଉପରେ ନିର୍ଭର କରେ। ଧର୍ମ କ'ଣ ଜାଣିବାକୁ ହେଲେ ଆମକୁ ମହାଦେବମାନଙ୍କ ତଥ୍ୟ ଅନୁସରଣ କରିବା ଉଚିତ। ଯେତେବେଳେ ଯକ୍ଷ ଯୁଧିଷ୍ଠିର ମହାରାଜଙ୍କୁ ପ୍ରଶ୍ନ କରିଥିଲା ଧର୍ମ ସମ୍ବନ୍ଧରେ ଧର୍ମ କ'ଣ, ସେତେବେଳେ ଯୁଧିଷ୍ଠିର ମହାରାଜ ଉତ୍ତର ଦେଇଥିଲେ ଧର୍ମ ସପ୍ତମ ନିହିତ ଗୁହାୟା ମହାଜନଦେନ ଗତଚ୍ଛ ସଂସ୍ଥା। ଯକ୍ଷ ପ୍ରଶ୍ନ କରିଥିଲା ଯେ ଧର୍ମର ସଂସ୍ଥା କ'ଣ, ପ୍ରକୃତ ମାର୍ଗ କ'ଣ, ଧର୍ମର ମାର୍ଗ। ତେଣୁ ଯୁଧିଷ୍ଠିର ମହାରାଜ ଉତ୍ତର ଦେଇଥିଲେ ଯେ ପ୍ରକୃତ ଧର୍ମର ତତ୍ତ୍ୱ ସମସ୍ତେ ଜାଣିନଥାନ୍ତି, ସେଥିପାଇଁ ଧର୍ମ ତତ୍ତ୍ୱ ନିହିତ ଗୁହାୟ। ଯେପରି କୌଣସି ମୂଲ୍ୟବାନ ବସ୍ତୁକୁ ଆମେ ଘରେ ରଖିଲେ ଯତ୍ନ ସହକାରେ ରଖିବା, ତାକୁ ଏମିତି ଫିଙ୍ଗିବ, ଘରେ ଯତ୍ନ ସହକାରେ ସିନ୍ଦୁକରେ ତାକୁ ଯତ୍ନ ଜାଗାରେ ଆମେ ସୁରକ୍ଷିତ ରଖିବା। ଠିକ ସେହିପରି ଧର୍ମର ତତ୍ତ୍ୱ ମଧ୍ୟ ସୁରକ୍ଷିତ ରହିଛି। କେଉଁଠାରେ ସୁରକ୍ଷିତ ରହିଛି? ଗୁହାୟ ଅର୍ଥାତ୍ ଗୁଫାରେ ସୁରକ୍ଷିତ ରହିଛି। କେଉଁମାନଙ୍କର ଗୁଫାରେ? ନା ମହାବୀର ମାନଙ୍କର ହୃଦୟରୂପି ଗୁଫାରେ ଧର୍ମର ତତ୍ତ୍ୱ ନିହିତ ରହିଛି। ମହାବୀର ଅର୍ଥାତ୍ ମହାପୂଜାର ଯେଉଁମାନେ ଭଗବାନଙ୍କର ପରମ ଭକ୍ତ ଏବଂ ଯେଉଁମାନେ ଭଗବାନଙ୍କର ନିର୍ଦ୍ଦେଶକୁ ଠିକ ଭାବରେ ବୁଝିଛନ୍ତି। ଧର୍ମ କ'ଣ? ନା ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତ, ଧର୍ମ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶ। ତେଣୁ ତାଙ୍କର ଭକ୍ତମାନେ ଭଗବାନଙ୍କର ଉପଦେଶକୁ ଠିକ ଭାବରେ ବୁଝିଥାନ୍ତି, ଅନ୍ୟ କେହି ବୁଝିପାରିବେ ନାହିଁ ଭଗବାନଙ୍କର ଉପଦେଶ ଠିକ ଭାବରେ। ସେଥିପାଇଁ ଧର୍ମ ନାଁରେ ଆଜିକାଲି ଅନେକ ମତବାଦ, ଅନେକ ସମ୍ପ୍ରଦାୟ ସୃଷ୍ଟି ହୋଇଛି ଓ ଲୋକମାନେ ବିଭ୍ରାନ୍ତ ହେଉଛନ୍ତି, ଧର୍ମ ସତ୍ୟକୁ ଜାଣିପାରୁନାହାନ୍ତି। ବିଭିନ୍ନ ପ୍ରକାର ଲୋକ କେବଳ ନିଜର ପାଣ୍ଡିତ ପ୍ରଦର୍ଶନ କରିବା ପାଇଁ ଧର୍ମର ବ୍ୟାଖ୍ୟା କରିଥାନ୍ତି, କିନ୍ତୁ ଧର୍ମର ପ୍ରକୃତ ତତ୍ତ୍ୱ ଜାଣିବାକୁ ହେଲେ ଆମକୁ ଭଗବାନଙ୍କର ଭକ୍ତମାନଙ୍କ ମୁଖରୁ ଶ୍ରବଣ କରିବାକୁ ହେବ। ତେଣୁ ଯୁଧିଷ୍ଠିର ମହାରାଜ କହିଲେ ଧର୍ମ ସତ୍ୱ ନିହିତ ଗୋଆମ ମହାଜନ ଦେନ ଗତସ୍ଥ ପନ୍ଥା। ମହାଜନ ମାନେ ଯେଉଁ ମାର୍ଗ ଅନୁସରଣ କରିଛନ୍ତି ଧର୍ମର ମାର୍ଗ, ସେହି ମାର୍ଗରେ ଚାଲିବା ହିଁ ହେଉଛି ପ୍ରକୃତ ଧର୍ମର ମାର୍ଗ, କାରଣ ସେମାନେ ଧର୍ମର ତତ୍ତ୍ୱକୁ ଠିକ ଭାବରେ ଜାଣିଛନ୍ତି ଏବଂ ସେ ମାର୍ଗକୁ ସେମାନେ ନିଜେ ଅନୁସରଣ କରିଛନ୍ତି। ସେଥିପାଇଁ ଯମଦୂତମାନେ ବର୍ତ୍ତମାନ ଯେଉଁ ଉତ୍ତର ଭାରତକୁ ଯାଉଛନ୍ତି ସେମାନେ ନିଜ ମନଗଢ଼ା କଥା କହୁନାହାନ୍ତି ଧର୍ମ ସମ୍ବନ୍ଧରେ, ସେମାନେ ଯାହା ଶ୍ରବଣ କରିଛନ୍ତି କାହାଠାରୁ? ଧର୍ମରାଜ ଯମରାଜଙ୍କଠାରୁ। ସେହି କଥାକୁ ସେମାନେ ପୁନରାବୃତ୍ତି କରୁଛନ୍ତି, ପୁନଃ ବିଷ୍ଣୁତମାନଙ୍କ ସମ୍ମୁଖରେ ସେମାନେ ପ୍ରକଟ କରୁଛନ୍ତି, କାରଣ ଯମରାଜ ହେଉଛନ୍ତି ଦ୍ୱାଦଶ ମହାଜନମାନଙ୍କ ମଧ୍ୟରୁ ଅନ୍ୟତମ। ଯେଉଁ ଦ୍ୱାଦଶ ମହାଜନ ରହିଛନ୍ତି ଯେଉଁମାନେ ଭଗବାନଙ୍କର ପରମ ଭକ୍ତ ଏବଂ ସେମାନେ ଧର୍ମର ମାର୍ଗ ପ୍ରଦର୍ଶନ କରିଛନ୍ତି, ତାହା ସମସ୍ତଙ୍କର ଅନୁସରଣ କରିବାର ମାର୍ଗ। ଏ ଦ୍ୱାଦଶ ମହାଜନ ମାନେ କିଏ? ସ୍ୱୟଂ ନାରଦ ଶମ୍ଭୁ, କୁମାର କପିଳ ମନୁ, ପ୍ରହ୍ଲାଦ ଜନକ ଭୀଷ୍ମ, ବଳି ବୟାସକି ଭୟମ୍। ଏ ଯମରାଜ ନିଜେ କହୁଛନ୍ତି। ଦ୍ୱାଦଶ ମହାଜନ ମାନେ କିଏ? ନା ସ୍ୱୟମ୍ଭୁ, ସ୍ୱୟଂ ବ୍ରହ୍ମା, ଏବଂ ସେ ହେଉଛନ୍ତି ପ୍ରଥମ ମହାଜନ, ଯେ ପ୍ରଥମ କରି ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଲେ, ଧର୍ମର ଜ୍ଞାନ ପ୍ରାପ୍ତ ହୋଇଥିଲେ ବ୍ରହ୍ମା, ସିଏ ଗୋଟିଏ ମହାଜନ। ନାରଦ ତାଙ୍କର ପୁତ୍ର ନାରଦ ବ୍ରହ୍ମା ଯାହାଙ୍କୁ ଉପଦେଶ ପ୍ରଦାନ କରିଥିଲେ ଜ୍ଞାନର ଉପଦେଶ, ନାରଦ ମଧ୍ୟ ଗୋଟିଏ ମହାଜନ। ସ୍ୱୟଂ ନାରଦ ଶମ୍ଭୁ ଶିବଜୀ ସେ ମଧ୍ୟ ଜଣେ ମହାଜନ। ଶମ୍ଭୁ କୁମାର ଚତୁର୍କୁମାର ବ୍ରହ୍ମପୁତ୍ର ମାନସ ପୁତ୍ର ଚତୁର୍କୁମାର ସେମାନେ ମଧ୍ୟ ମହାଜନ। କପିଳ ଦେବ ଭଗବାନଙ୍କର ଅବତାର ସେ ମଧ୍ୟ ଗୋଟିଏ ମହାଜନ। ମନୁ ସ୍ୱୟଂଭୂ ମନୁ ସେ ମଧ୍ୟ ଜଣେ ମହାଜନ, ଏବଂ ତା ସହିତ ପ୍ରହ୍ଲାଦ ମହାରାଜ, ଜନକ ମହାରାଜ, ଭୀଷ୍ମଦେବ, ବଳି ମହାରାଜ ଏବଂ ବୟାସତୀ ସୁଖଦ ଗୋସ୍ୱାମୀ, ଏବଂ ତା ସହିତ ନିଜ ଯମରାଜ ମଧ୍ୟ ଜଣେ ମହାରାଜ। ସେଥିପାଇଁ ତାଙ୍କୁ ଏ ଦାୟିତ୍ୱ ଦିଆଯାଇଛି ଯେ ପାପର ବିଚାର କରି ଦଣ୍ଡିତ କରିବା ପାଇଁ। ତେଣୁ ସେ ଧର୍ମର ତତ୍ତ୍ୱକୁ ଯମରାଜ ନିଜେ ଜାଣନ୍ତି, ସେଥିପାଇଁ ଭଗବାନ ତାଙ୍କୁ ଏ ଦାୟିତ୍ୱ ଦେଇଛନ୍ତି। ତେଣୁ ଯମରାଜଙ୍କଠାରୁ ଯାହା ସେମାନେ ଶ୍ରବଣ କରିଥିଲେ ଯମଦୂତମାନେ, ସେମାନେ ବର୍ତ୍ତମାନ ସେହି ଉତ୍ତର ଦେଉଛନ୍ତି ବିଷ୍ଣୁ ଉତ୍ତମାନ। ତେବେ ଆଜି ଆମର ସମୟ ହେଇଯାଇଛି, ଆମେ ଏ ଉତ୍ତର କାଲି ଶ୍ରବଣ କରିବା। ଜନତମାନେ କଣ ଉତ୍ତର ଦେଉଛନ୍ତି ଦେଖିବା। ଏବଂ ଅଧ୍ୟାୟ ଏଇ ସବୁ ଏମାନଙ୍କର ପ୍ରଶ୍ନୋତ୍ତର ବିଶ୍ୱରୂପ ଏବଂ ଜନରୁତ୍ତମ ଏମାନଙ୍କର ପ୍ରଶ୍ନୋତ୍ତର ସବୁ ଶୁଣୁ। ତେଣୁ ଆମେ କାଲି ଶ୍ରବଣ କରିବା ଯେ ଜନରୁତ୍ତମାନେ କଣ ଉତ୍ତର ଦେଲେ, ଏବଂ ପୁଣି ସେମାନଙ୍କ ଉତ୍ତରର ପ୍ରତ୍ୟୁତ୍ତର ବିଶ୍ୱରୂପମାନେ କଣ ଦେଉଛନ୍ତି, ଏବଂ କିପରି ଭାବରେ ଜନରୁତ୍ତମାନେ ଅଜାମେରକୁ ଅଜାମେର ଆଶ୍ରମକୁ ଛାଡ଼ି ଜମରାଜ ନିକଟକୁ ଫେରି ଯାଉଛନ୍ତି, ଆମେ କାଲି ଶ୍ରବଣ କରିବୁ। ଆରେ